గంగా మధ్యంగా అది పవిత్ర రాధాష్టమికి కురించే ఆమె అభిమానులు అంతరాష్ట్రీయ కృష్ణ భావన సంఘ కృష్ణ కేంద్రం తరపు హార్దిక స్వాగతం. అది ప్రతికూల పరిస్థితి వర్షా జ్యోతి తను ఆమె ఆశాకృతులు కమ్ భక్త శివేకం తి ప్రతికూల పరిస్థితిని మధ్యమని శివాయిస్తుంది. తను ఏ భగవాన్ ప్రతి అటువంటి నిష్ట రైతు జ్యోతి ప్రతికూల పరిస్థితిని మధ్య ఆటమని వేస్తుంది. తను మరి అధారణిక కృప నిస్సంగా ప్రాప్తులవే అది రాధారాణి రోజు ఆవిర్భావతి. తను రాధాంకర విషయరే కహివా పై ఆమర యోగ్యత నాహి, కాహికి నా రాధారాణికి తత్వ ఇది భగవాన్ జాణిపారు నాంది, భగవాన్ కృష్ణ జాణిపారు నాంది, ఆమె కథా కొన కహివా కిందు అది పవిత్ర తిథిరే రాధారాణీ వివాహ తిథిరే ఆమె తాంకర కృపా ప్రార్థనా కరివా, ଯାହାଫଳରେ କି ଆମେ କିଛି ତାଙ୍କ ବିଷୟରେ ଜାଣିପାରିବା ବା କହିପାରିବା. ରାଧାରାଣୀଙ୍କ ତତ୍ତ୍ୱ ଜଣେ ପ୍ରଭୁପାଦ ମହାରାଜ ପ୍ରଶ୍ନ ପଚାରିଥିଲେ ଯେ ଭଗବତ ଗୀତାରେ କାହିଁକି ରାଧାରାଣୀଙ୍କ କଥା କୁହାଯାଏ ନାହିଁ, ତେଣୁ ପ୍ରଭୁପାଦ ମହାରାଜ ତାଙ୍କ ଉତ୍ତରରେ କହିଥିଲେ ଯେ ଜଣେ ତାଙ୍କ ନିଜ ଘରକୁ ଅନ୍ୟ ଜଣକୁ କେତେବେଳେ ଡାକିବ, ଯେତେବେଳେ ତାଙ୍କର ଘନିଷ୍ଠତା ହେବ ପରିଚୟ ଭଲ ହେବ ସେତେବେଳେ ଡାକିବେ ଆସ ଆମ ଘରକୁ ଆସିବେ, ସେତେବେଳେ ଘରର ଯେଉଁ ମେମ୍ବରମାନେ ଅଛନ୍ତି ତାଙ୍କ ସହିତ ପରିଚୟ କରିବେ. ତେଣୁ ଭଗବତ ଗୀତା ଯେଉଁ ଭଗବାନ କହିଛନ୍ତି ଅର୍ଜୁନକୁ ଏ ସାଧାରଣ ବ୍ୟକ୍ତିମାନଙ୍କ ପାଇଁ କହିଛନ୍ତି, ଯେଉଁମାନେ ଭକ୍ତି ରାଜ୍ୟରେ ପ୍ରବେଶ କରିନାହାନ୍ତି, ଭଗବାନ ଭକ୍ତ ହେଇନାହାନ୍ତି, ସେ ଯଦି ଶୁଣିବେ ଭଗବତ ଗୀତା ଶ୍ରବଣ କରିବେ ତାହେଲେ ସେ ଭଗବାନ ବିଷୟରେ ଜାଣିଲେ ଭଗବାନ ଭକ୍ତି କରିବା ପାଇଁ ସେମାନେ ଇଚ୍ଛା ପ୍ରକାଶ କରିବେ. ଯେହେତୁ ଅନ୍ୟତୁ ଏବଂ ଅଜାନତ ଶୁଦ୍ଧା ନିଗ ଉପାସତେ ଦେବୀ ଚାହାନ୍ତି କରନ୍ତି ଏବ ମୃତ୍ୟୁ ଶୁଦ୍ଧି ପରାୟଣ ଭଗବତ ଗୀତା ତେ ହୃଦୟରେ ଭଗବାନ କଥା କହୁଛନ୍ତି. ଆମେ କିଛି ଜାଣିନେ ଭଗବାନ ବିଷୟରେ, କିନ୍ତୁ ଯେଉଁମାନେ ଭଗବାନ ବିଷୟରେ ଜାଣିଛନ୍ତି ତାଙ୍କଠୁ ଯଦି ଜଣେ ଶୁଣିବେ ଅନ୍ୟତୁ ଏବଂ ଅଜାନତ ଆମେ ଜାଣିନେ ଭଗବାନ ବିଷୟରେ କିନ୍ତୁ ଶ୍ରୁତ୍ୱା ଅନ୍ୟ ବି ଉପାସତେ, କିନ୍ତୁ ଭଗବାନ ବିଷୟରେ ଯେତେବେଳେ ଅନ୍ୟମାନଙ୍କଠାରୁ ଶ୍ରବଣ କରୁଛେ ଖାଲି ଶ୍ରବଣ କରି ରହିଗଲେ ହେବ ନାହିଁ, ଶ୍ରବଣ କଲେ ମଧ୍ୟ ତା'ର ମଧ୍ୟ ବହୁତ ପୁଣ୍ୟ ଫଳ ରହିଛି, କେବଳ ଭଗବାନ ଯଦି ଶ୍ରବଣ କରିଦେଲେ ତାହେଲେ ସେମାନେ ମଧ୍ୟ ସୁବିମୁକ୍ତ ସେବାନ ଲୋକମାନେ ପ୍ରାଶ୍ନୀୟ ପୁଣ୍ୟକର୍ମଣା ସେମାନେ ମଧ୍ୟ ବହୁତ ଉନ୍ନତ ସ୍ତରକୁ ଯିବେ. କିନ୍ତୁ ତଥାପି ଯଦି ଜଣେ ଶ୍ରବଣ କରି ଭଗବାନ ବିଷୟରେ ଭଗବାନର ଉପାସନା କଲେ ଅନ୍ୟତ ଏବଂ ଅଜାନ୍ତ ଶୁଦ୍ଧ ଅନେକ ଉପାସତେ ଭଗବାନର ଉପାସନା କଲେ ହରେ କୃଷ୍ଣ 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 ହରେ 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 ରାମ 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 ହରେ, ଭଗବାନ କଥା ଶୁଣି ଖାଲି ରହିଯିବେନି ସେତିକିରେ, ସେତିକି ରହିଗଲେ ମଧ୍ୟ ସେମାନେ ବହୁତ ଉନ୍ନତ ସ୍ତରରେ ପ୍ରାପ୍ତ ହେବେ, କିନ୍ତୁ ତଥାପି ଯଦି ସେମାନେ ଭଗବାନଙ୍କୁ ଉପାସନା କରିବେ ଭଗବାନ ଭଜନ କରିବେ ତାହେଲେ ସେମାନେ ମୃତ୍ୟୁକୁ ପାର ହେଇଯିବେ, ସେ ବି ଚାହାନ୍ତି କରନ୍ତି ଏବଂ ମୃତ୍ୟୁ ଶୁଦ୍ଧି ପରାୟଣ ମୃତ୍ୟୁକୁ ପାର ହେଇଯିବେ. ମୃତ୍ୟୁକୁ ପାର ହେବା ଏତେ ସହଜ ଜିନିଷ ନୁହଁ, ଆମର ଉତ୍ତରାଞ୍ଚଳ ସରକାର ବହୁତ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ମୃତ୍ୟୁକୁ କେମିତି ପାର ହେବେ. ରାମାୟଣରେ ଯେଉଁ ବର୍ଣ୍ଣନା କରାଯାଇଛି ହନୁମାନଜୀ ଆଣିଥିଲେ ସବୁ ବିଶଦକରଣ ଇତ୍ୟାଦି ସବୁ ଆଣିଥିଲେ, ଯାହାଫଳରେ କି ଲକ୍ଷ୍ମଣ ଯଦିଓ ମୃତ୍ୟୁବରଣ କରିଥିଲେ ବା ମୂର୍ଚ୍ଛା ହେଇଯାଇଥିଲେ କିନ୍ତୁ ସେ ଜୀବନ ଫେରି ପାଇଲେ. ତେଣୁକରି ଉତ୍ତରାଞ୍ଚଳ ସରକାର ଲୋକମାନେ ଗବେଷଣା କରୁଛନ୍ତି ଯଦି ସେହିଭଳି ଭାବେ ମୃତ୍ୟୁ ସଞ୍ଜୀବନ ପ୍ରାପ୍ତ ହେଇଯିବେ ତାହେଲେ ଆମେ ମୃତ୍ୟୁ ପାର ହେଇଯିବା, କିନ୍ତୁ ଏହା ସମ୍ଭବ ନୁହଁ. ମୃତ୍ୟୁକୁ ପାର ହେବା ପାଇଁ ଉପାୟ ହେଉଛି ଏଇଟା, ଭଗବାନ କଥା ଜାଣିବା, ଭଗବାନଙ୍କୁ ଉପାସନା କରିବା, ଅନ୍ୟ କୌଣସି ଉପାୟରେ ଆମେ ମୃତ୍ୟୁକୁ ପାର ହେଇପାରିବା ନାହିଁ. ତେଣୁ ଯାହା ହେଉ ଭଗବତ ଗୀତାରେ ଭଗବାନ ପ୍ରାଥମିକ ଜ୍ଞାନ ପ୍ରଦାନ କରିଛନ୍ତି, ତେଣୁ ସେଥିରେ ତାଙ୍କର ତାଙ୍କର ଯେଉଁ ଫ୍ୟାମିଲି ଅଛନ୍ତି ହଜବ୍ୟାଣ୍ଡ ୱାଇଫ୍ ଇତ୍ୟାଦି ଯେଉଁ ରହିଛନ୍ତି ତାଙ୍କ ବିଷୟରେ କିଛି ଖବର ଦେଇନାହାନ୍ତି ସେଥିରେ ସାଧାରଣ ବ୍ୟକ୍ତିମାନଙ୍କ ପାଇଁ କୁହାଯାଇଛି। କିନ୍ତୁ ସେଥିପାଇଁ ପ୍ରଭୁପାଦ ମହାରାଜ କହନ୍ତି ଇଏ ହେଉଛି ହାଇସ୍କୁଲ ଷ୍ଟଡି। ହାଇସ୍କୁଲରେ ପାଠ ପଢ଼ୁଛନ୍ତି ପିଲାମାନେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ, ତେଣୁ ଇଏ ହେଉଛି ସେଇଭଳି ଭାବରେ। କିନ୍ତୁ ତଥାପି ସେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଯେଉଁମାନେ ପଢ଼ୁଛନ୍ତି ତାହେଲେ ସେମାନେ କମ୍ ତାଙ୍କର କମ୍ ଯୋଗ୍ୟତା ନେଇକରି କହିହେବ ନାହିଁ। ସେମାନେ ମଧ୍ୟ ଭଗବାନ ମୃତ୍ୟୁକୁ ପାର ହେଇଯିବେ, ଯେଉଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବହୁତ ଗବେଷଣା କରୁଛନ୍ତି ଯେଉଁଟା ପାଇପାରିବେ ନାହିଁ, କେବଳ ଭଗବତା ଶ୍ରବଣ କରି ଯଦି ଭଗବାନ ଭଜନ କରିବେ ତାହେଲେ ମଧ୍ୟ ସେମାନେ ମୃତ୍ୟୁକୁ ପାର ହେଇଯିବେ। ଏଇ ଭଗବତ ଗୀତା ଯଦି ଗବେଷଣା ଯଦି କରିବେ ତାହେଲେ ମୃତ୍ୟୁକୁ ପାର ହେଇଯିବେ, ଅନ୍ୟ ଜଡ଼ିବୁଟିର ଆବଶ୍ୟକତା ନାହିଁ। ଯାହା ହଉ, ତାହାର ଉର୍ଦ୍ଧ୍ୱକୁ ଆସୁଛି ଭାଗବତଙ୍କ କଥା। ଭାଗବତଙ୍କୁ କହିଲେ ଯେଉଁଠି ଭଗବତ ଗୀତା ଶେଷ ହେଇଛନ୍ତି ସେଇଠି ଭାଗବତ ଆରମ୍ଭ ହେଇଛନ୍ତି। ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକ ଶରଣଂ ବ୍ରଜ। ଭଗବତ ଗୀତା ଅନ୍ତିମରେ ଭଗବାନ ଯେଉଁ ଧର୍ମ ସ୍ଥାପନ କରିବା ପାଇଁ ଆସିଥିଲେ ସେ ଧର୍ମ ହେଉଛି ଏଇଟା, ଅନ୍ୟ ସବୁ କିଛି ଧର୍ମକୁ ତ୍ୟାଗ କରି ଭଗବାନଙ୍କ ଶରଣରେ ଯିବା, ଇଏ ହେଉଛି ପ୍ରକୃତ ଧର୍ମ। ତେଣୁ ଯେଉଁଠି ଭଗବତ ଗୀତା ଶେଷ ହେଇଛନ୍ତି ସେଇଠୁ ଭାଗବତ ଆରମ୍ଭ ହେଇଛନ୍ତି। ଗ୍ରାଜୁଏସନ୍ ଷ୍ଟଡି ହାଇସ୍କୁଲ ସରିଲା ପରେ କଲେଜରେ ପଢ଼ିଲେ, କଲେଜରେ ପଢ଼ିବା, ହାଇସ୍କୁଲ ଷ୍ଟଡି ସରିଲା ବର୍ତ୍ତମାନ କଲେଜ ପାଠ ପଢ଼ିବା, ସେ ହେଉଛି ଭାଗବତ। ତେଣୁ ଭାଗବତ ଆରମ୍ଭରେ ବ୍ୟାସଦେବ ସେଟା କହିଲେ ଧର୍ମ ପୂଜିତ କୈତବତ୍ର ପରମ ନିର୍ମ ଶରଣାକ୍ଷତା। କୈତବ ଧର୍ମ ସବୁ ବାଦ ଦିଆଯାଇଛି, ପ୍ରକୃତ ଧର୍ମ ବିଷୟରେ ଭାଗବତ ବର୍ଣ୍ଣନା କରାଯାଇଛି। ତେଣୁ ସେ ଭାଗବତଙ୍କ ମଧ୍ୟ ଯଦିଓ ଭଗବାନଙ୍କ ବିଷୟରେ ତାଙ୍କର ରାଧାରାଣୀଙ୍କ ବିଷୟରେ କୁହାଯାଇଛି କିନ୍ତୁ ସେଇଟା ମଧ୍ୟ ସମସ୍ତେ ବୁଝିପାରିବେ ନାହିଁ। ସେଥିପାଇଁ କେତେକ ମଧ୍ୟ ପ୍ରଶ୍ନ ପଚାରନ୍ତି ଭାଗବତରେ ରାଧାରାଣୀଙ୍କ କଥା ନାହିଁ, ଭାଗବତ ରାଧାରାଣୀଙ୍କ କଥା ନାହିଁ, ଭାଗବତ ହେଉଛି ସମସ୍ତ ଶାସ୍ତ୍ରର ସାର, ସର୍ବବେଦେ ଇତିହାସାନ ସାରଂ ସାରଂ ସଂସ୍କୃତମ୍। ସମସ୍ତ ବେଦ ଇତିହାସ ପୁରାଣର ସାର ହେଉଛି ଭାଗବତ। କିନ୍ତୁ ଯେଉଁମାନେ ଭାଗବତ ପାଠ କରନ୍ତି ପରମ୍ପରାରେ ଆସିନାହାନ୍ତି, ଅନ୍ୟ ବାହ୍ୟ ପରମ୍ପରା ବାହାରେ ପାଠ କରୁଛନ୍ତି ସେମାନେ କହିବେ ଭାଗବତ ମୁଁ ତ କାହିଁ ରାଧାରାଣୀଙ୍କ ନାମ ନାହିଁ, ପ୍ରକୃତ ଜଣେ ଜାଣିପାରିବ ନାହିଁ ଭଗବାନ ରାଧାରାଣୀଙ୍କର ନାମ ରହିଛି ଭାଗବତରେ। ଦଶମ ସ୍କନ୍ଧ ତିରିଶ ଅଧ୍ୟାୟରେ ଶୁକଦେବ ଗୋସ୍ୱାମୀ କହିଛନ୍ତି ପରୀକ୍ଷିତ ମହାରାଜ ରାଧାରାଣୀଙ୍କ ବିଷୟରେ, ଅନୟାରାଧିତ ନୂନଂ ଭଗବାନ ହରିଶ୍ୱର ଜନ୍ମ ବିହାୟ ଗୋବିନ୍ଦ ଜାମନୟ ଗ୍ରହ ପ୍ରୀତୋ ଜାମନୟ ଗ୍ରହ। ଅନନ୍ୟ ଭାବରେ ଯିଏ ଆରାଧନା କରନ୍ତି, ଅନୟାରାଧିତ ଯିଏ ଶ୍ରେଷ୍ଠ ଆରାଧନା କରନ୍ତି ତାର ଅର୍ଥ ହେଉଛି ସେ ହେଉଛି ରାଧା, ଅନୟାରାଧିତ ଇତି ରାଧା। ତେଣୁ ଇଏ ପରୋକ୍ଷ ଭାବରେ ସୁଖଦେବ ଗୋସ୍ୱାମୀ ରାଧାରାଣୀଙ୍କ କଥା କହିଛନ୍ତି। କାହିଁକି ନା ଯଦି ରାଧାରାଣୀଙ୍କ କଥା ସେ କହିଦେବେ, ରାଧା ଉଚ୍ଚାରଣ କରିଦେବେ ତାହେଲେ ସେ ପୁଣି ସମାଧିଗ୍ରସ୍ତ ହେଇଯିବେ। ଭାଗବତର ଅନେକ ସ୍ଥାନରେ ବର୍ଣ୍ଣନା କରାଯାଇଛି, ତେଣୁ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ ଏଭଳି ବିଭିନ୍ନ ପ୍ରଶ୍ନ ପଚାରି ମଝିରେ ମଝିରେ ସୁଖଦେବ ଗୋସ୍ୱାମୀ ସମାଧିଗ୍ରସ୍ତ ହେଇଯାଆନ୍ତି। ତେଣୁ ସେଠି ଯେଉଁ ନାରଦ ମୁନି ବ୍ୟାସଦେବ ଏବଂ ଅନ୍ୟ ମୁନିମାନେ ଅଛନ୍ତି ସେମାନେ ବହୁତ ଉଚ୍ଚସ୍ତରରେ କୀର୍ତ୍ତନ କଲେ, ତାପରେ ତାଙ୍କର ପୁଣି ବାହ୍ୟ ଜ୍ଞାନ ଆସେ, ତାପରେ ସେ ଭାଗବତ କହନ୍ତି। ତେଣୁ ସେ ରାଧାରାଣୀଙ୍କର ନାମ ସିଧାସଳଖ ନେଇନାହାନ୍ତି, ପରୋକ୍ଷ ଭାବରେ ନେଇଛନ୍ତି, ଅନୟାରାଧିତ ନୂନ ଭଗବାନ ହରିଶ୍ୱର। ରାସଲୀଳାରେ ଭଗବାନ ରାସ କାର୍ଯ୍ୟ ରାସକ୍ରିୟା କରୁଥିଲେ, ସେହି ସମୟରେ କେତେ ଗୋପୀ ଥିଲେ, ବିଶ୍ୱନାଥ ଗୁରୁଦେବ କହୁଛନ୍ତି 63 କୋଟି ଗୋପିଆ, 30 କୋଟି ଗୋପୀ ଥିଲେ ସେଠି। ତେଣୁ ତାଙ୍କ ସହିତ ଭଗବାନ ମଧ୍ୟ ନିଜକୁ ବିସ୍ତାର କରିଥିଲେ, 30 କୋଟି ରୂପରେ ବିସ୍ତାର କରିଥିଲେ। ତେଣୁ ସେଇ ରାସଲୀଳାରେ ଯେତେବେଳେ ଭଗବାନ ନୃତ୍ୟ କରୁଥିଲେ, ଦଶମ ସ୍କନ୍ଧ 29 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ରାସଲୀଳା, ତେଣୁ ସେହି ସମୟରେ ରାଧାରାଣୀଙ୍କର ମାନ ହେଇଗଲା, ଅଭିମାନ ହେଇଗଲା, ସେ କହିଲେ ଆମେ ସମସ୍ତେ ଗୋପୀମା ଚନ୍ଦ୍ରଙ୍କୁ ସମାନ କରିଦେଲେ, ତେଣୁ ଭଗବାନ ତାଙ୍କୁ ପ୍ରୀତିରେ ତାଙ୍କୁ ଆଉ ଗୋଟେ ଏକାନ୍ତ ସ୍ଥାନକୁ ନେଇଯାଇଥିଲେ। ଅନୟାରାଧିତ ନୂନ ଭଗବାନ ହରିଶ୍ୱର, ଭଗବାନ ହରି ଯିଏକି ଈଶ୍ୱର, ଯିଏକି ସମସ୍ତଙ୍କୁ ନିୟନ୍ତ୍ରଣ କରନ୍ତି, ସେ ଜାମନୟତ୍ରହ ଗୋଟେ ଏକାନ୍ତ ସ୍ଥାନକୁ ନେଇଯାଇଥିଲେ ରାଧାରାଣୀଙ୍କୁ। ପ୍ରୀତ ବହୁତ ପ୍ରୀତି ହେଇଥିଲେ ତାଙ୍କ ରାଧାରାଣୀ ପ୍ରତି, ତାଙ୍କର ବହୁତ ପ୍ରୀତି ରହିଛି। ତେଣୁ ସେ ରାଧାରାଣୀଙ୍କ ବିଷୟରେ ବହୁତ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି ଭାଗବତରେ। ଯଦିଓ ଭାଗବତମ ହେଉଛନ୍ତି ସମସ୍ତ ବୈଦିକ ଶାସ୍ତ୍ରର ସାର, ସେଥିରେ ଅନ୍ତପକ୍ଷେ ରାଧାରାଣୀଙ୍କ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଯିବା କଥା, କିନ୍ତୁ ବିସ୍ତାର ଭାବେ ବର୍ଣ୍ଣନା କରାଯାଇ ନାହିଁ। କାହିଁକି ନା ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଥିଲେ, ପ୍ରଭୁ ଆପ୍ତବାମ ଯଦୁପତି କୃତବାଣ ବୈଦିକୂଷିତ, ଭଗବାନ କହୁଛନ୍ତି ସେ ତ ଧର୍ମ ସ୍ଥାପନ କରିବା ପାଇଁ ଆସନ୍ତି, ସେ ପୁଣି ଏସବୁ ଅଧର୍ମ କାହିଁକି କଲେ, କାହିଁକି ସେ ରାସଲୀଳା କଲେ, ଅନ୍ୟ ସ୍ତ୍ରୀ ସହିତ ଯାଇକି ଅନ୍ୟ ସ୍ତ୍ରୀମାନଙ୍କ ସହିତ ରାସଲୀଳା କଲେ, ଏଇଟା କ'ଣ ଠିକ୍? ଏଇ ପ୍ରଶ୍ନ ପଚାରିଦେଲେ ଦଶମ ସ୍ଥାନ ତେତିଶ ଅଧ୍ୟାୟରେ, ଏଇଠି ରାସ ପଞ୍ଚାଧ୍ୟାୟ ଶେଷ ହେଇଗଲେ। ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କଲେ ନାହିଁ, ପରୀକ୍ଷିତ ମହାରାଜଙ୍କର କୌଣସି ସନ୍ଦେହ ନଥିଲା, କିନ୍ତୁ ସେଠି ଯେଉଁ ଉପସ୍ଥିତ ଥିଲେ ଷାଠିଏ ଅଧ୍ୟାୟ ମୁନିଋଷି, ସେମାନଙ୍କ ମଧ୍ୟରୁ ଏତେ ସମସ୍ତେ ଏତେ ଉନ୍ନତ ନଥିଲେ, ତେଣୁ ତାଙ୍କ ମନରେ ପ୍ରଶ୍ନ ଆସିଲା, ଯେଉଁଥିପାଇଁ କି ସୁଖଦେବ ଗୋସ୍ୱାମୀଙ୍କୁ ଏ ପ୍ରଶ୍ନଟି ପଚାରିଲେ ପରୀକ୍ଷିତ ମହାରାଜ। ତେଣୁ ସୁଖଦେବ ଗୋସ୍ୱାମୀ ଖାଲି ସଂକ୍ଷେପରେ କହିଲେ, ପରୀକ୍ଷିତ ଏତିକି ଜାଣ, ଭଗବାନଙ୍କର ଯେଉଁ ରାଧାରାଣୀ ଏବଂ ଗୋପୀମାନଙ୍କ ସହିତ ଯେଉଁ ରାସଲୀଳା ହେଇଥିଲା, ଇଏ ହେଉଛି ଶ୍ରେଷ୍ଠ ଲୀଳା। ଜୟ ଜୟ ଜଳ ରସ ସର୍ବରସ ସାର, ପରକିଆ ଭାବେ ଯାହା ପ୍ରଜିତି ପ୍ରସାର, କୃଷ୍ଣ କବିରାଜ ପ୍ରସଙ୍ଗ ଏଇଟା ବର୍ଣ୍ଣନା କରୁଛନ୍ତି ସଙ୍ଗୀତରେ। ତେଣୁ ଇଏ ହେଉଛି ବିକ୍ରୀଡ଼ିତମ ବ୍ରଜବଧୂବୀ ଇଦମ୍ ଚ ବିଷ୍ଣୁ ଶ୍ରଦ୍ଧାମୃତ ଅନୁଶୁଣିଆ ରଥବର୍ଣ୍ଣ ଭକ୍ତି ପରାଂ ଭଗବତୀ ପ୍ରତିଲଭ୍ୟ କାମା ରୁଦ୍ରଗମ ଆସୁ ଅପନଦୀ ଅଧୀରେ ଧୀର। ଦଶମ ସ୍ଥାନ ତୀର୍ଥ ସଂଖ୍ୟାରେ ଏ ଶ୍ଳୋକଟି କହୁଛନ୍ତି ଶ୍ରୀଗୋଦେବ ଭଗବାନଙ୍କର ବ୍ରଜବନ୍ଧୁ ଗୋପୀମାନଙ୍କ ସହିତ ରାଧାରାଣୀଙ୍କର ସହିତ ବିଶେଷ କ୍ରୀଡ଼ା ହୋଇଥିଲା। ବିକ୍ରୀଡ଼ିତମ ବ୍ରଜବନ୍ଧୁ ଇଦମ୍ ଚ ବିଷ୍ଣୁ, ଯଦିଓ ଭଗବାନ କୃଷ୍ଣ ରାସଲୀଳା କରିଥିଲେ, କିନ୍ତୁ ସୁଖଦେବ ଗୋସ୍ୱାମୀ କହିଲେ ବିଷ୍ଣୁ। କାହିଁକି ବିଷ୍ଣୁ କହିଲେ ନା, ଭଗବାନ ଯଦି ବିସ୍ତାର କରିଥିଲେ, ମୁଁ କହିଲି 30 କୋଟି ରୂପରେ ବିସ୍ତାର କରିଥିଲେ, ସେଥିପାଇଁ ତାଙ୍କ ନାମ କହିଲେ ବିଷ୍ଣୁ ବୋଲି କହିଲେ। ତେଣୁ ଭଗବାନ ଯେଉଁ ବିଷ୍ଣୁ ଯେଉଁ ନିଜ କୃଷ୍ଣ ବିସ୍ତାର କରି ଏକ ବିମାନ ସହିତ ଯେଉଁ ରାସଲୀଳା କରିଥିଲେ, ଏଇଟାକୁ ଯେଉଁମାନେ ଶ୍ରଦ୍ଧାର ସହିତ ବିଶ୍ୱାସର ସହିତ ଠିକ୍ ପରମ୍ପରାରେ ଶ୍ରବଣ କରିବେ, ଅନୁସୁଣିଆ ପରମ୍ପରାରେ ସେମାନେ ଶ୍ରବଣ କରିବେ, ଭକ୍ତି ପରାଂ ଭଗବତୀ ଭଗବାନ ପ୍ରତି ଶ୍ରେଷ୍ଠ ଭକ୍ତି ଲାଭ କରିବେ, ଏବଂ ପ୍ରତିଲଭ୍ୟ କାମ ତାଙ୍କର ଯେଉଁ କାମ ହୃଦୟରେ ଯେଉଁ କାମ ରହିଛି ସେଇଟା ସେମାନେ ଦୂର ହୋଇଯିବ, କାମ ରୋଗ ଦୂର ହୋଇଯିବ ତାଙ୍କର। କାମ ଏବଂ ପ୍ରେମ ଦୁଇଟି ଜିନିଷ ରହିଛି, ଦୁଇଟି ଜିନିଷ ଦେଖିବା ପାଇଁ ଏକାଭଳି, ଯେମିତି ଲୁହା ଏବଂ ସୁନା, ଲୁହା ମଧ୍ୟ ସୁନା କୋଟିଂ ଦେଇଥିଲେ ସେ ସୁନା ଭଳିଆ ରହିବ, କିନ୍ତୁ ସୁନା ଆଉ ସୁନା କୋଟିଂ ଭିତରେ ତଫାତ ରହିଛି। ସେହିଭଳି ଭାବରେ କାମ ଏବଂ ପ୍ରେମ ଭିତରେ ତଫାତ ରହିଛି। ତେଣୁ ଭୌତିକ ଜଗତରେ ସମସ୍ତଙ୍କର କାମ ରହିଛି, କାମ ରୋଗ ରହିଛି, ଏ କାମ ରୋଗକୁ ଭଗବତୀତା ତୃତୀୟ ଅଧ୍ୟାୟରେ ଅର୍ଜୁନ ପଚାରିଲେ କାହିଁକି ଲୋକମାନେ ଏସବୁ ପାପ କାର୍ଯ୍ୟ କରୁଛନ୍ତି, ଅର୍ଥାତ୍ କେ ନ ପ୍ରଯୁକ୍ତ ପାପଂ ଚରନ୍ତି ପୁରୁଷ। ତେଣୁ ଭଗବାନ ସେ ପ୍ରଶ୍ନର ଉତ୍ତରରେ କହିଥିଲେ, କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ଭବ, ଏ ଯେଉଁ ଭୌତିକ ଜଗତର ଯେଉଁ ଗୁଣ ପ୍ରଭାବ ରହିଛି ରଜଗୁଣର ପ୍ରଭାବରେ, ବିଶେଷ ଭାବରେ ଏ କାମ କ୍ରୋଧ ସବୁ ଯେଉଁ ରହିଛି, ଲୋଭ ସବୁ ରହିଛି, ଆକୁ ଜିତିଯିବା ଏତେ ସହଜ ଜିନିଷ ନୁହଁ। କିନ୍ତୁ କେବଳ ଯଦି ଆମେ ଭଗବାନ କଥା ଶ୍ରବଣ କରିବା, ବିକ୍ରୀଡ଼ିତା ବ୍ରଜବଧୂବୀ ଇଦନ୍ତ ବିଷ୍ଣୁ ଶ୍ରଦ୍ଧାନ୍ତ ଶୁଣିବା, ଯେମାନେ ଶ୍ରଦ୍ଧାର ସହିତ ଶ୍ରବଣ କରିବେ, ତାହେଲେ ତାଙ୍କର କାମ ରୋଗ ଖୁବ୍ ଶୀଘ୍ର ଦୂର ହୋଇଯିବ, ଅଚିରେଣ ଖୁବ୍ ଶୀଘ୍ର ଦୂର ହୋଇଯିବ, ଏବଂ ସେମାନେ ଧୀର ବ୍ୟକ୍ତିରେ ପରିଣତ ହୋଇଯିବେ। ଧୀର ରୁଦ୍ରଗମ ଆସୁ ଅପରଣ ଅଚିରେଣ ଧୀର, ଦୁଇଟି ଶବ୍ଦ ବ୍ୟବହାର କଲେ ଆସୁ କହିଲେ ଖୁବ ଶୀଘ୍ର, ଯଦି ପରୀକ୍ଷିତ ମହାରାଜ ପ୍ରଶ୍ନ ଚିନ୍ତା କରିବେ କେତେ ଶୀଘ୍ର ନା ନଚିରେଣ ନଚିରେଣ ବେଶୀ ଦୂର ବେଶୀ ଦେବି ନାହିଁ, ଖୁବ ଶୀଘ୍ର ସେମାନେ ଧୀର ଗତିରେ ପରିଣତ ହୋଇଯିବେ। ଆମର ଜୀବନର କର୍ତ୍ତବ୍ୟ ହେଉଛି ଆମେ ଧୀର ହେବା, ପୁରୁଷ ହୁଅନ୍ତୁ ବା ସ୍ତ୍ରୀ ହୁଅନ୍ତୁ, ସମସ୍ତ ଆମ ମନୁଷ୍ୟ ଜୀବନ କର୍ତ୍ତବ୍ୟ ହେଉଛି ଆମେ ଧୀର ବ୍ୟକ୍ତିରେ ପରିଣତ ହେବା। ଆମେ ବର୍ତ୍ତମାନ ଅଧୀର ଅବସ୍ଥାରେ ରହିଛେ, ଅଧୀର କହିଲେ ଆମର ଯେଉଁ ବେଗ ରହିଛି, କହିବାର ବେଗ, ମନର ବେଗ, କ୍ରୋଧର ବେଗ, ଜିହ୍ୱାର ବେଗ, ଉଦରର ବେଗ, ଉପସ୍ଥର ବେଗ, ଏସବୁ ବିଷୟରେ ଆମେ ବେଶୀ କହିପାରିବା ନାହିଁ। ଆମର ମୁଖ୍ୟ ଜିନିଷ ରାଧାରାଣୀ ବିଷୟରେ କହିବା, କିନ୍ତୁ ସେ ରାଧାରାଣୀ କହିବା ପୂର୍ବରୁ ଏତିକି ଭୂମିକା ପ୍ରସ୍ତୁତ କରିବାକୁ ପଡ଼ିବ ରାଧାରାଣୀଙ୍କ ତତ୍ତ୍ୱକୁ ଜାଣିବା ପାଇଁ। ତେଣୁ ବର୍ତ୍ତମାନ ଆମେ ସମସ୍ତେ ଅଧୀର ଅବସ୍ଥାରେ ରହିଛେ, କିନ୍ତୁ ଯେତେବେଳେ ଆମେ ଧୀର ହୋଇଯିବା ସେତେବେଳେ ଆମେ ମୃତ୍ୟୁକୁ ଜୟ କରିଯିବା। ଭଗବତ ଗୀତା ପ୍ରଥମେ ସୁଦ୍ଧା କହିଲେ ଭଗବାନ ଯେ ମାତ୍ରା ସ୍ପର୍ଶାତ୍ କୌନ୍ତେୟ ଶୀତୋଷ୍ଣ ସୁଖ ଦୁଃଖଦା ଆଗମ ପାଇନ ବିଦ୍ୟା ତାଙ୍କ ବିକ୍ଷତ ଭାରତ। ଏଇଟାକୁ ଆମକୁ ପ୍ରଥମେ ତିତିକ୍ଷା ମାନେ ସହି ନେବାକୁ ପଡ଼ିବ, ସହି ନେଲେ ଆମେ ଜାଣିଯିବା ଯେ ପ୍ରକୃତରେ ଦେହି ନସ୍ମିନ୍ ଯଥା ଦେହି କୁମାରଂ ଯୌବନଂ ଜରା ତଥା ଦେହାଙ୍କର ପ୍ରାପ୍ତି ଧୀର ସତ୍ରଣମ୍ ହେତି। ଆମେ ଯଦି ଏଇ ବେଗକୁ ଯଦି ସହି ନେବା ତାହେଲେ ଆମେ ଜାଣିବା ପ୍ରକୃତରେ ଆମ ମୃତ୍ୟୁ ନାହିଁ, ପ୍ରକୃତରେ ଆମ ମୃତ୍ୟୁ ନାହିଁ। ଦେହି ନସ୍ମିନ୍ ଯଥା ଦେହେ, ଆମେ ସମସ୍ତେ ଛୋଟ ପିଲା ଥିଲେ, ତାପରେ ଛୋଟ ପିଲାରୁ ପୁଣି କୁମାର ଅବସ୍ଥା ପ୍ରାପ୍ତ ହେଉଛେ, ଶିଶୁରୁ ଯୌବନ ଅବସ୍ଥା ପ୍ରାପ୍ତ ହେଉଛେ, ଯୌବନ ଅବସ୍ଥା ବୃଦ୍ଧ ଅବସ୍ଥା ପ୍ରାପ୍ତ ହେଉଛେ। ତେଣୁ ଏହିଭଳି ଭାବରେ ଯେତେବେଳେ ଜଣେ ମୃତ୍ୟୁ ଅବସ୍ଥା ଆସିଯାଏ, ମୃତ୍ୟୁ ସମୟ ଆସିଯାଏ, ଏ ଶରୀର ତ୍ୟାଗ କରେ, ସେତେବେଳେ ଯେଉଁମାନେ ଧୀର ବ୍ୟକ୍ତି ହୋଇଥାନ୍ତି ସେମାନେ ମୟ ହୁଅନ୍ତି ନାହିଁ, ସେମାନେ ବିଚଳିତ ହୁଅନ୍ତି ନାହିଁ। କାହିଁକି ନା ସେମାନେ ଜାଣନ୍ତି ତାଙ୍କ ମୃତ୍ୟୁ ନାହିଁ, ଶରୀରର ମୃତ୍ୟୁରେ ତାଙ୍କର ମୃତ୍ୟୁ ନାହିଁ। ତେଣୁ ଏଇ ଯେଉଁ ରାଧାରାଣୀଙ୍କ ତତ୍ତ୍ୱ ଯେଉଁମାନେ କେବଳ ଭାଗବତରେ ସେଥିପାଇଁ ପରୋକ୍ଷ ଭାବରେ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି। ତେଣୁ ଇଏ ହେଉଛି ଗ୍ରାଜୁଏସନ୍ ଷ୍ଟଡି, ମାନେ ବିଏ ପର୍ଯ୍ୟନ୍ତ ବିଏ ବିଏସ୍ସି ବିକମ୍ ଯେଉଁ ରହିଛି ଗ୍ରାଜୁଏସନ୍, ଯେଉଁମାନେ ଠିକ୍ କରିଛନ୍ତି ସେମାନେ ମାନେ ଆମର ସ୍ପିରିଚୁଆଲ ଏଜୁକେସନ୍ ଯେଉଁମାନେ ପାଉଛନ୍ତି, ମାଟେରିଆଲ ଏଜୁକେସନ୍ ସହିତ ତୁଳନା କରାଯାଉଛି। ସ୍ପିରିଚୁଆଲ ଏଜୁକେସନ୍ ଯେଉଁମାନେ ବିଏ ପାସ୍ କରିଛନ୍ତି ଗ୍ରାଜୁଏସନ୍, ସେମାନେ ଏଇ ଭାଗବତଙ୍କୁ ବୁଝିବେ ବା ଭାଗବତ ପଢ଼ିବା ପାଇଁ ସକ୍ଷମ ହେବେ। ତାର ଉର୍ଦ୍ଧକୁ ଯେଉଁମାନେ ଯିବେ ସେମାନେ ରାଧାଙ୍କ ତତ୍ତ୍ୱ ଜାଣିବେ, ପୋଷ୍ଟ ଗ୍ରାଜୁଏସନ୍ ଚୈତନ୍ୟ ଚରିତାମୃତ ହେଉଛି ପୋଷ୍ଟ ଗ୍ରାଜୁଏସନ୍। ସ୍ପିରିଚୁଆଲ ଏଜୁକେସନ୍ ଯେଉଁମାନେ ନେବେ, ପରମାର୍ଥିକ କ'ଣ ପରମାର୍ଥିକ ଶିକ୍ଷା ଯେଉଁମାନେ ଗ୍ରହଣ କରିବେ, ସେମାନେ ଯେତେବେଳେ ସ୍ନାତକୋତ୍ତର ଶିକ୍ଷା ପ୍ରାପ୍ତ ହେବେ ସେମାନେ ରାଧାଙ୍କର ତତ୍ତ୍ୱକୁ ରାଧାଙ୍କ ପ୍ରତି ବୁଝିବା ପାଇଁ ସକ୍ଷମ ହେବେ, ବୁଝିବେ ଯଦି କହିହେବ ନାହିଁ, କାହିଁକିନା ଭଗବାନ ତ ବୁଝିପାରୁନାହାନ୍ତି ଆଉ ଆମେ ସ୍ନାତକ ପାଠ ପଢ଼ିଦେଲେ ବୁଝିଯିବା ରାଧାଙ୍କ ତତ୍ତ୍ୱ। ତେଣୁ ଆଜିର ଏଇ ପବିତ୍ର ତିଥିରେ ରାଧାରାଣୀ ଯେଉଁ ଆବିର୍ଭାବ ହୋଇଥିଲେ, ସେଇ ରାଧାରାଣୀଙ୍କର କୃପା ପ୍ରାପ୍ତ ହେଲେ ତାଙ୍କର ଆବିର୍ଭାବ, ତାଙ୍କର ଜନ୍ମଲୀଳା, ତାଙ୍କର କର୍ମ, ଜନ୍ମ କର୍ମ ତେଣୁ ଦିବ୍ୟମ୍, ଭଗବାନଙ୍କର ସବୁ ଜନ୍ମ ବା ଆବିର୍ଭାବ ଏବଂ କର୍ମ ବା ଯାହା ସବୁ ସେ କାର୍ଯ୍ୟ କରନ୍ତି ଇଏ ହେଉଛି ଦିବ୍ୟ, ଏଟା ବୁଝିବାକୁ ପଡ଼ିବ, ସେ ଅନୁସାରେ ବୁଝିବାକୁ ପଡ଼ିବ ରାଧାରାଣୀଙ୍କ ତତ୍ତ୍ୱ। ଆଜି ରାଧାଷ୍ଟମୀ, ରାଧାଙ୍କ ତତ୍ତ୍ୱ, ରାଧାଙ୍କର ଆବିର୍ଭାବ ଦିବସ କେତେ ଲୋକ ପାଳନ କରୁଛନ୍ତି, ଇଏ ହେଉଛି ଭଗବାନଙ୍କର ଅନ୍ତରଙ୍ଗା ଶକ୍ତି, ତାଙ୍କ ବିଷୟରେ ବହୁତ କେତେ ଲୋକ ଜାଣନ୍ତି। ଭଗବାନ ବିଷୟରେ ତ ଜାଣିପାରୁନାହାନ୍ତି ଆଉ ଭଗବାନଙ୍କ ଅନ୍ତରଙ୍ଗା ଶକ୍ତି କ'ଣ ଜାଣିବେ, କିନ୍ତୁ ଭଗବାନଙ୍କ ବହିରଙ୍ଗା ଶକ୍ତି ତ ଜାଣନ୍ତି, କାରଣ ଏ ଶକ୍ତିରେ ସେମାନେ ରହିଛନ୍ତି, ସତର ଏଇ ଯେଉଁ ଭୌତିକ ପ୍ରକୃତିରେ ଭୂତ ପ୍ରକୃତିରେ ରହିଛନ୍ତି। ତେଣୁ ଦଶହରାଟା ଜୋରସରେ ପାଳନ ହେବ, ଦଶହରା ଆସିଲେ ଦୁର୍ଗା ଦେବୀଙ୍କର ଆବିର୍ଭାବଟା ବହୁତ ଜୋରସରେ ପାଳନ ହେବ, କାରଣ ସେମାନେ ସବୁ ଜାଣନ୍ତି, ଅଧିକାଂଶ ଜାଣନ୍ତି, ମାଆଙ୍କୁ ଜାଣନ୍ତି, ପିତାଙ୍କୁ ଜାଣନ୍ତି ନାହିଁ, ମାଆଙ୍କୁ ଜାଣନ୍ତି କାରଣ ମାଆ ପାଖରେ ରହୁଛନ୍ତି, ପିତା ବାହାରେ ରହୁଛନ୍ତି, ମଝିରେ ମଝିରେ କେତେବେଳେ ଆସୁଛନ୍ତି, ପିଲା ଛୁଇ ପଡ଼ୁଛି, ଜାଣିପାରୁ ନାହିଁ। ତେଣୁ ସେମାନେ ଜାଣନ୍ତି ଯେଉଁ ଶକ୍ତି ରହିଛି ଇଏ ହେଉଛି ଶକ୍ତିଛି, କାହାର ଶକ୍ତି ଶାକ୍ତ, ସେମାନେ ନିଜକୁ କହନ୍ତି ଆମେ ଶାକ୍ତ, ଶକ୍ତିଙ୍କର ଉପାସ ଆମେ ଶାକ୍ତ। କିନ୍ତୁ ସେ ଶକ୍ତି କାହାର? ଶକ୍ତିମାନଙ୍କ ବିଷୟରେ ଜାଣିନାହାନ୍ତି। ତେଣୁ ଶାକ୍ତ ଯେଉଁମାନେ ଅଛନ୍ତି ସେମାନେ ଏଇ ଆମେ ମଧ୍ୟ ଆମ ଶାକ୍ତ, କିନ୍ତୁ ଆମେ ହେଉଛେ ଅନ୍ତରଙ୍ଗ ଶକ୍ତିର ଶାକ୍ତ। ଅନ୍ୟମାନେ ଯେଉଁମାନେ ଦୁର୍ଗା କାଳୀଙ୍କର ପୂଜା କରୁଛନ୍ତି ସେମାନେ ହେଉଛନ୍ତି ବହିରଙ୍ଗା ଶକ୍ତିର ଶାକ୍ତ। ବହିରଙ୍ଗା ଶକ୍ତିକୁ ସେମାନେ ଜାଣିପାରିବେ, ଦୁର୍ଗା ଦେବୀଙ୍କୁ ଜାଣିବେ, ତେଣୁ ସେଇଟା ଧୁମଧାମ ପାଳନ ହେଉଛି। କିନ୍ତୁ ଅନ୍ତରଙ୍ଗା ଶକ୍ତି ଯେଉଁ ଭଗବାନଙ୍କର ଯେଉଁ ରହିଛି, ଏଇ ଯେଉଁ ରାଧାରାଣୀ ଅନ୍ତରଙ୍ଗ ଶକ୍ତିର ଗୋଟିଏ ପ୍ରକାଶ, ଅନ୍ତରଙ୍ଗ ଶକ୍ତି ବହୁତ ରହିଛି, ତାଙ୍କର ଗୋଟିଏ ପ୍ରକାଶ ହେଉଛନ୍ତି ରାଧାରାଣୀ। ସେ ରାଧାରାଣୀଙ୍କର ଆବିର୍ଭାବ ଇତ୍ୟାଦି ଖୁବ୍ ଖୁସିପୂର୍ବକ ପାଳନ କରୁଛନ୍ତି। କିନ୍ତୁ ଦୁର୍ଗା ଦେବୀଙ୍କର ଆବିର୍ଭାବ ଭାରତବର୍ଷରେ ବହୁତ ସ୍ଥାନରେ କରାଯାଉ, ଭାରତ ବାହାରେ ମଧ୍ୟ କରାଯାଉଛି। ବିଶେଷ ଭାବରେ ଓଡ଼ିଆ ଲୋକମାନେ ବାହାରେ ରହିଛନ୍ତି, ଭାରତ ବାହାରେ ରହିଛନ୍ତି, ସେମାନେ ସବୁ ପାଳନ କରୁଛନ୍ତି। ତେଣୁ ଇଏ ରାଧାରାଣୀ ହେଉଛନ୍ତି ଭଗବାନଙ୍କର ଅନ୍ତରଙ୍ଗ ଶକ୍ତି। ଅନ୍ତରଙ୍ଗ ଶକ୍ତି ବିଷୟରେ କେଉଁମାନେ ଜାଣିବେ ନା? ଯେଉଁମାନେ ଏ ବହିରଙ୍ଗ ଶକ୍ତିରୁ ଉର୍ଦ୍ଧକୁ ଗଲେଣି, ଦୈବୀ ହିଂସା ଗୁଣମୟୀ ମମ ମାୟା ଦୁର୍ଦୟା ମାମେ ବୋଲି ପ୍ରକୃତି ମାୟା ମେଧା କରିଦିଅନ୍ତି। ଏ ଯେଉଁ ଉଦ୍ଗଳ ପ୍ରକୃତି ରହିଛି, ଇଏ ହେଉଛି ତିନୋଟି ଗୁଣର କାର୍ଯ୍ୟ ଚାଲିଛି ଏଠି, ସତ୍ୱଗୁଣ, ରଜଗୁଣ ଏବଂ ତମଗୁଣ। ଇଏ ହେଉଛି ଭଗବାନଙ୍କର ବହିରଙ୍ଗ ଶକ୍ତି। ଏ ଗୁଣ ଭିତରେ ସମସ୍ତେ ବନ୍ଦୀ ହେଇକି ରହିଛନ୍ତି, ତେଣୁ ସେମାନେ ଭଗବାନଙ୍କର ଆଉ ଗୋଟେ ଉନ୍ନତର ଶକ୍ତି ରହିଛି ସେ ବିଷୟରେ ଜାଣି ଭଗବାନ ତ ଜାଣିନାହାନ୍ତି, ଭଗବାନଙ୍କର ଉନ୍ନତର ଶକ୍ତି କ'ଣ ଜାଣିବେ। କିନ୍ତୁ ଏଇ ବହିରଙ୍ଗ ଶକ୍ତି ଭିତରେ ରହି ଯଦି ଜଣେ ଭଗବାନଙ୍କ ଶରଣରେ ଯିବେ, ମା ଏ ବୋଲି ପ୍ରପଞ୍ଚନ୍ତି, ଭଗବାନଙ୍କ ଶରଣରେ ଯିବେ, ସାଧୁସନ କରି ଭଗବାନ କୃପା ପ୍ରାପ୍ତ ହେଲେ, ସାଧୁସନ କରି ସେ ଭଗବାନଙ୍କର ଭଜନ କଲେ, ତାହେଲେ ଏ ବହିରଙ୍ଗ ଶକ୍ତି ସେମାନେ ଉର୍ଦ୍ଧକୁ ଯିବେ। ଯଦିଓ ବୌଦ୍ଧିକ ଜଗତରେ ଅଛନ୍ତି, କିନ୍ତୁ ବୁଝିବାକୁ ପଡ଼ିବ ସେ ବୌଦ୍ଧିକ ଜଗତରେ ନାହାନ୍ତି। ଯେମିତି ପଦ୍ମପତ୍ର ହିମ୍ବାଭୂଷା ଜଳରେ ପଦ୍ମ ରହିଥିଲେ ମଧ୍ୟ ପଦ୍ମପତ୍ରରେ ଜଳଟା ଲାଗିକି ରହେ ନାହିଁ, ସେହିଭଳି ଭାବରେ ଏ ବୌଦ୍ଧିକ ଜଗତରେ ଯେଉଁମାନେ ଅଛନ୍ତି ଭଗବାନର ଭଜନ କରୁଛନ୍ତି, ସେମାନେ ଆଉ ବହିରଙ୍ଗ ଶକ୍ତି ଅଧୀନରେ ନାହାନ୍ତି, ସେମାନେ ହେଉଛନ୍ତି ଅନ୍ତରଙ୍ଗ ଶକ୍ତି ରାଧାରାଣୀଙ୍କର ଅଧୀନରେ ସେମାନେ ନାହାନ୍ତି, ସେମାନେ ହେଉଛନ୍ତି ମହାତ୍ମା, ସେମାନଙ୍କୁ ମହାତ୍ମା ବୋଲି କୁହାଯାଏ। ତେଣୁ ସେମାନେ ରାଧାରାଣୀଙ୍କର ଭଜନ କରନ୍ତି। ଆମେ ଯେଉଁ ପ୍ରାର୍ଥନା କରୁଛେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ, ଇଏ ହେଉଛି ରାଧାରାଣୀଙ୍କୁ ପ୍ରାର୍ଥନା କରାଯାଉ। ତେଣୁ ସେ ରାଧାରାଣୀ ଭଗବାନ ଆବିର୍ଭାବ ହେଇଥିଲେ, ଆମେ ଗତ କେତେ 25 ତାରିଖ ନା ରାଧା ଜନ୍ମାଷ୍ଟମୀ ପାଳନ କରିଥିଲେ, 25 ତାରିଖରେ ପାଳନ କରିଥିଲେ, ଅଗଷ୍ଟ 15 ପାଳନ କରିଥିଲେ। ତେଣୁ 14ରେ ସାଧାରଣ ଲୋକମାନେ ପାଳନ କରିଥିଲେ, 15ରେ ବୈଷ୍ଣବମାନେ ପାଳନ କରିଥିଲେ। ତେଣୁ ଭଗବାନଙ୍କର ଆବିର୍ଭାବର 15 ଦିନ ପରେ ରାଧାଷ୍ଟମୀ, ସିଏ ଆସିଲେ କୃଷ୍ଣାଷ୍ଟମୀରେ ଶ୍ରୀକୃଷ୍ଣ, ତେଣୁ କଳା ପକ୍ଷରେ ଆସିଲେ, ରାଧାରାଣୀ ହେଉଛନ୍ତି ଗୋରୀ, ତେଣୁ ଗୋରୀ ଗୋରା ପକ୍ଷରେ ଆସିଲେ, ଶୁକ୍ଳାଷ୍ଟମୀ ସ୍ଥିତିରେ ଆସିଲେ ରାଧାରାଣୀ। ତେଣୁ ଭଗବାନ ଯେତେବେଳେ ଆସିବା ପାଇଁ ଚିନ୍ତା କରୁଛନ୍ତି, ଭଗବାନ ଯେଉଁ କାହିଁକି ଆସନ୍ତି ଏ ବିଷୟରେ ଆମେ ଗୌରାଙ୍ଗ ମହାପ୍ରଭୁଙ୍କର ଯେତେବେଳେ ଆବିର୍ଭାବ ଶୁଣିବା ସେଥିରେ ବୁଝିବା। ଆମେ ଯେଉଁ କହିଲୁ ଭଗବାନ ଜାଣିପାରୁନାହାନ୍ତି ରାଧାରାଣୀଙ୍କ ବିଷୟରେ, ତେଣୁ ତିନୋଟି ତାଙ୍କର ଲୋଭ ହେଉଛି, ତିନୋଟି ଲୋଭ ହେଉଛି ଯେ ସେ ରାଧାଙ୍କର କିଭଳି ଶ୍ରୀ ରାଧାୟା ପ୍ରଣୟ ମହିମା କିନ୍ତୁ ସମ୍ବା ନେବା, ଶ୍ରେଷ୍ଠ ଆରାଧନା କରନ୍ତି ସେ ରାଧାରାଣୀ, ଶ୍ରେଷ୍ଠ ଆରାଧିକା ସେ, ତେଣୁ ତାଙ୍କର ଯେଉଁ ପ୍ରେମ କିଭଳି ଭଗବାନ ବୁଝିପାରୁନାହାନ୍ତି, ଭଗବାନ ପାଗଳ ହେଇଯାଉଛନ୍ତି, ଭଗବାନ କୃଷ୍ଣ ପାଗଳ ହେଇଯାଇଛନ୍ତି। ତେଣୁ ଜଣେ କେତେବେଳେ ପାଗଳ ହେଉଛି, ଏଇ କଥାଟି ପ୍ରକୃତରେ ମୁଁ ଥରେ ଶୁଣିଥିଲି ଆମ ଶ୍ରୀମଦ ଗୌରଙ୍ଗ ସେମାନଙ୍କ ଠାରୁ, କିନ୍ତୁ ତାପରେ ମୁଁ ସେଇଟା ଭୁଲି ଯାଇଥିଲି କାହିଁକି ଜଣେ ପାଗଳ ହୁଅନ୍ତି। ତିନୋଟି କାରଣ ମୁଁ ବହୁତ ଭକ୍ତଙ୍କୁ ପଚାରିଥିଲି କଥା ଏ ପ୍ରଶ୍ନଟି,
କିନ୍ତୁ ସେ କେହି ଦେଇପାରନ୍ତି ଉତ୍ତର। ଆଜି କିନ୍ତୁ ମୁଁ ଶୁଣିଲି ମହାରାଜଙ୍କର ଲେକ୍ଚର ରହିଛି ରାଧାଷ୍ଟମୀ ଉପରେ ଦେଇଥିଲେ 1992 ମସିହାରେ ଇସ୍କନ ରିଲେଟେଡ଼ ରହିଛି, ଆପଣ ଶୁଣିପାରିବେ। ତିନୋଟି କାରଣ ରହିଛି ଜଣେ କାହିଁକି ପାଗଳ ହୁଏ, କ'ଣ କ'ଣ ନା ତିନୋଟି କାରଣ ହେଉଛି, ଗୋଟିଏ ହେଉଛି ଜଣେ ଯେତେବେଳେ ବହୁତ ଚିନ୍ତା କରେ ଗୋଟେ ବିଷୟରେ, ଥିଙ୍କସ୍ ଏକ୍ସେସିଭଲି ଭେରି ଡିପ୍ଲି, ବହୁତ ଗଭୀର ଭାବରେ ଯେମିତି ଗୋଟେ ବିଷୟ ଚିନ୍ତା କରିବ ତା ପାଗଳ ହେବାର ସମ୍ଭାବନା ରହିଛି। ଦ୍ୱିତୀୟ କାରଣ ହେଉଛି ଆମର ଯେତିକି ରହିଛି ଶକ୍ତି ରହିଛି, ତାର ଯଦି ଶକ୍ତିରୁ ଉର୍ଦ୍ଧକୁ ଆମେ ଯିବା ପାଇଁ ଚେଷ୍ଟା କରିବା ପ୍ରୟାସ କରିବା ତାହେଲେ ଆମେ ଯଦି ପାଗଳ ହେଇଯିବା। ମହାରାଜ ଉଦାହରଣ ଦେଇଥିଲେ ଯେମିତି ଆମର ଲାଇଟ୍ ଅଛି 60 ୱାଟ୍ର ବଲ୍ବ, ତା ଦେହରେ ଯଦି 100 ୱାଟ୍ର ଇଲେକ୍ଟ୍ରିକ୍ କରେଣ୍ଟ ଦିଆଯିବ ତାହେଲେ ସେ ଫାଟିଯିବ, ସେଇଭଳି ପାଗଳର ଅବସ୍ଥା। ତୃତୀୟ କାରଣ ହେଉଛି ଯେ ଇଗ୍ନୋରାନ୍ସ ବା ଅଜ୍ଞାନତା, ଅଜ୍ଞାନ ଯୋଗୁଁ ମଧ୍ୟ ପାଗଳତା ପାଗଳ ଆମେ ହୁଏ। ତେଣୁ ଏ ତିନୋଟି କାରଣରୁ ଜଣେ ପାଗଳ ହୁଏ। ମୁଁ ବହୁତ ପ୍ରଶ୍ନ ପଚାରିଲି, କେହି ତାର ଉତ୍ତର ଦେଇପାରିନଥିଲି, କିନ୍ତୁ ଆଜି ରାଧାରାଣୀ କୃପାରୁ ଆଜି ସେ ପ୍ରଶ୍ନର ଉତ୍ତର ମୁଁ ପାଇବି, ମହାରାଜଙ୍କର କଥାବାର୍ତ୍ତା ଶୁଣିବି ମଧ୍ୟ ଚାହିଁଲେ। ତେଣୁ ଭଗବାନ ଯେଉଁ ପାଗଳ ହେଉଛନ୍ତି ତାଙ୍କର ଏ ତିନୋଟି ରହିଛି, କାରଣ ତାଙ୍କର ସେ ବହୁତ ବିଷୟରେ ଚିନ୍ତା କରିବେ, ଏଇଟା କ'ଣ କାରଣ କି ତାଙ୍କର, କାରଣ ଏମିତି କିଛି ଜିନିଷ ନାହିଁ ସେ ଯାହା ଜାଣିନାହାନ୍ତି। ବେଦାନାମ ସ୍ମୃତି ତାଣି ବର୍ତ୍ତମାନ ଅର୍ଜୁନ ଭବିଷ୍ୟାଣି ଯେ ଭୂତାନି ମାଂସୁ ବେଦନ କଷ୍ଟ ଭଗବତ ସପ୍ତମ ଅଧ୍ୟାୟ ଭଗବାନ କହିଲେ, ଭଗବାନ ସ୍ମୃତି ଜାଣନ୍ତି, ତାଙ୍କ ଚିନ୍ତା କରିବା ଦରକାର ନାହିଁ, ଆମେ ବହୁତ ଚିନ୍ତା କରୁଛେ ବହୁତ ଗବେଷଣା କରୁଛେ କିନ୍ତୁ ଭଗବାନ ସ୍ମୃତି ଜାଣନ୍ତି। ତେଣୁ ଏଇ କାରଣ ନୁହଁ। ଦ୍ୱିତୀୟ କାରଣ ବିୟଣ୍ଡ ମାନେ ତାଙ୍କର ଯେଉଁ ରହିଛି ଶକ୍ତିର ବାହାରେ, ଭଗବାନଙ୍କ ଶକ୍ତି କେତେ, ଭଗବାନ ଶକ୍ତି ହେଉଛି ଅସୀମ, ତାର ସୀମା ନାହିଁ ଭଗବାନ ଶକ୍ତି। ଯେତେ ପରାଶ ଶକ୍ତି ବିବିଧି ସ୍ୱେଦି ଭଗବାନ କି ଯାହା ଶକ୍ତି ହେଉଛି ସବୁ ଭଗବାନଙ୍କର ଶକ୍ତି, ଭଗବାନଙ୍କର ପରାଶ ଶକ୍ତି ବିବିଧି ସ୍ୱେଦି ନ ତସ୍ୟ କାର୍ଯ୍ୟ କାରଣ ବିଦ୍ୟତେ ନ ତତ ସମସ୍ୟା ବିକଶିତ ଦିଶ୍ୟତେ। ପରାଶ ଶକ୍ତି ଭଗବାନଙ୍କର ଏତେ ଶକ୍ତି ରହିଛି, ପରାଶ ଶକ୍ତି ବିବିଧ ଅନେକ ପ୍ରକାର ଶକ୍ତି ରହିଛି, ସ୍ୱାଭାବିକ ଜ୍ଞାନ ବଳ କ୍ରିୟା କର, ଏଇ ଯେଉଁ ପୌତ୍ର ଜଗତ ଦେଖୁଛେ ଭଗବାନ କ୍ରିୟା ଏଗୁଡ଼ିକ କାର୍ଯ୍ୟ, ଏ ସ୍ୱାଭାବିକ ଭାବରେ ଭଗବାନ ସୃଷ୍ଟି କରିବା ପାଇଁ ବହୁତ କଷ୍ଟ କରିବାକୁ ପଡ଼ିଲା ନାହିଁ, ଯେତେବେଳେ ଚାହିଁଲେ ଡେଟ୍ ଦେଇ କ୍ରିଏସନ୍ ସୃଷ୍ଟି ହେଉ, ଇଚ୍ଛା କରିବା ମାତ୍ରେ ସୃଷ୍ଟି ଆରମ୍ଭ ହୋଇଗଲା, ଏସବୁ କିଛି ଭଗବାନଙ୍କର ସ୍ୱାଭାବିକ ବଳ, ଏମିତି କିଛି ନାହିଁ ଯାହାକି ତାଙ୍କର ଶକ୍ତିର ବାହାରେ, ସବୁକିଛି ତାଙ୍କର ସବୁ ଶକ୍ତି ତାଙ୍କର ଶକ୍ତି, ତାଙ୍କର କିଛି ଲିମିଟ୍ ନାହିଁ ଶକ୍ତିର। ଏବଂ ତୃତୀୟ କାରଣ ହେଉଛି ଯେ ଇଗ୍ନୋରାନ୍ସ ଅଜ୍ଞାନତା, ତାଙ୍କର ଅଜ୍ଞାନ କେଉଁଠି ଆସିବ, ଆମେ ଅଜ୍ଞାନତା ଭିତରେ ରହିଛେ, ସେଥିପାଇଁ ଆମେ ପ୍ରାର୍ଥନା କରୁଛୁ ଏବଂ ଜ୍ଞାନ ନିରାନ୍ଦସ୍ୟ ଜ୍ଞାନାଞ୍ଜନ ଶ୍ରାକ୍ୟା ଚକ୍ଷୁର୍ମିଳିତଂ ଜେନ ତସ୍ମୈ ଶ୍ରୀ ଗୁରୁବେ ନମଃ। ଆମେ ପ୍ରାର୍ଥନା କରୁଛେ ଭଗବାନ କୃପା ଯେ ଗୁରୁଦେବ ପ୍ରାପ୍ତ ହୋଇଛନ୍ତି, ସେ ଆମର ଅଜ୍ଞାନତା ଦୂର କରିଦେଉଛନ୍ତି, ଆଉ ଭଗବାନଙ୍କର କେଉଁଠୁ ଅଜ୍ଞାନତା ରହିବ। ତେଣୁ ଏ ଭଗବାନଙ୍କର ଏ କାରଣ ନୁହଁ, ଯେଉଁ ଏ ଯେଉଁ ପାଗଳାଙ୍କର କାରଣ ନୁହଁ, ଭଗବାନ ପାଗଳ ହେଇକି ରହିଛନ୍ତି ରାଧାରାଣୀଙ୍କର ପୀଡ଼ାରେ। ଏ ତତ୍ତ୍ୱକୁ ଆମେ ଚୈତନ୍ୟ ଚର୍ଚ୍ଚା ଭିତରେ ଏବଂ ଗୋସ୍ୱାମୀମାନଙ୍କର କଥାକୁ ଆସି ବୁଝିବା, ତେଣୁ ଚୈତନ୍ୟ ଚର୍ଚ୍ଚା ଭିତରେ ସେଟା କୁହାଯାଇଛି, ଶ୍ରୀ ରାଧାୟା ପ୍ରଣୟ ମହିମା କିନ୍ତୁ ସମ୍ବାନ ରହିବା, ରାଧାଙ୍କର ଯେଉଁ ପ୍ରେମ ସେଇଟା କିଭଳି ଭଗବାନ ଜାଣିପାରୁନାହାନ୍ତି, କାରଣ ପ୍ରେମରେ ମଧ୍ୟ ଦୁଇ ପ୍ରକାର ରହିଛି, ଗୋଟେ ହେଉଛି ଆଶ୍ରୟ ଆଉ ଗୋଟେ ବିଶ୍ୱାସ, ଆଶ୍ରୟ ଜାତୀୟ ପ୍ରେମ ଆଉ ଗୋଟେ ବିଶ୍ୱାସ ଜାତୀୟ ପ୍ରେମ। ଭଗବାନ ହେଉଛନ୍ତି ପ୍ରେମର ବିଷୟ, ପ୍ରୀତିର ବିଷୟ ହେଉଛନ୍ତି ଭଗବାନ, ତାଙ୍କୁ ଅନ୍ୟମାନେ ପ୍ରେମ କରୁଛନ୍ତି, ଅନ୍ୟମାନେ ଭକ୍ତମାନେ ହେଉଛନ୍ତି ପ୍ରୀତିର ଆଶ୍ରୟ ପ୍ରେମର ଆଶ୍ରୟ। ତେଣୁ ରାଧାରାଣୀ ହେଉଛନ୍ତି ପ୍ରୀତିର ଆଶ୍ରୟ ବା ପ୍ରେମର ଆଶ୍ରୟ, ତେଣୁ କୃଷ୍ଣ ବୁଝିପାରୁନାହାନ୍ତି କାରଣ ସେ ହେଉଛନ୍ତି ବିଷୟ, ବିଷୟ ଜାତୀୟ ପ୍ରେମ, ଆଶ୍ରୟ କଥା ସେ ବୁଝିପାରିବେ ନାହିଁ। ତେଣୁ ସେ ଜାଣିପାରୁନାହାନ୍ତି ରାଧାଙ୍କ ପ୍ରେମ କିଭଳି ଭାବରେ। ଉଦାହରଣ ଆମେ ଗୋଟେ ଦବା, ଆମେ କଥା କହିଥିଲୁ ଭଗବାନଙ୍କ ଲୋଭ ବିଷୟରେ କହିଥିଲେ, ଯେତେବେଳେ ଭଗବାନ ନୃସିଂହଦେବ ରୂପରେ ଆବିର୍ଭାବ ହୋଇଥିଲେ ସେତେବେଳେ ପ୍ରହ୍ଲାଦ ଯେତେବେଳେ କୋଳରେ ବସେଇଥିଲେ ସେତେବେଳେ ପ୍ରହ୍ଲାଦ ଯେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି ସେ ହେଉଛି ଆଶ୍ରୟ ଜାତୀୟ ଆନନ୍ଦ। କିନ୍ତୁ ପିତା ହିସାବରେ ସେ ପିତାର ଆନନ୍ଦ ପ୍ରାପ୍ତ ହେଉଛନ୍ତି ବିଷୟ ଜାତୀୟ ଆନନ୍ଦ, କିନ୍ତୁ ପୁତ୍ର କିଭଳି ଆନନ୍ଦ ପ୍ରାପ୍ତ ହେଉଛି ସେ ଆଶ୍ରୟ ଜାତୀୟ ଆନନ୍ଦ ସେ ଜାଣିପାରିଲେ ନାହିଁ। ସେଥିପାଇଁ ତାଙ୍କୁ ଲୋଭ ହେଲା। ତାପରେ ସେ ଆସିଲେ ଭଗବାନ ରାମଚନ୍ଦ୍ର ରୂପରେ ପିତାମାତାଙ୍କୁ ଆଶ୍ରୟ କରି ଆସିଥିଲେ। ଏ ବିଷୟ ଏବଂ ଆଶ୍ରୟ କଥା, ତେଣୁ ଭଗବାନ ଜାଣିପାରୁନାହାନ୍ତି ରାଧାଙ୍କର ମହିମା କିଭଳି ଭାବରେ ବୁଝିପାରୁନାହାନ୍ତି। ଶ୍ରୀ ରାଧା ପ୍ରଣୟ ମହିମା କିନ୍ତୁ ସମ୍ମାନ ହେବା ସତ୍ୟ ଏନାଭୂତ ମଧୁରିମା କିନ୍ତୁ ସମ୍ମାନ ମଧ୍ୟ ଭଗବାନଙ୍କୁ ପ୍ରେମ କରି ଯେଉଁ ଆସ୍ୱାଦନ କରୁଛନ୍ତି, ପ୍ରେମର ଆସ୍ୱାଦନ କରୁଛନ୍ତି, ଯେଉଁ ଟେଷ୍ଟ ରହିଛି ସେ ଟେଷ୍ଟଟା କିଭଳି, ସେ ସ୍ୱାଦ କିଭଳି, କାରଣ ସେ ତ ଟେଷ୍ଟ କରିନାହାନ୍ତି। ସେ ଜାଣିବେ ଏ ରସଗୋଲା ଖାଇବେ, ସେଟା ଜାଣିବେ ରସଗୋଲାର କେମିତି ଟେଷ୍ଟ ରହିଛି, ସେ ତ ଖାଇନାହାନ୍ତି, ସେଟା ଟେଷ୍ଟ କରିନାହାନ୍ତି। ତେଣୁ ତାପରେ ତୃତୀୟ କାରଣ ହେଉଛି ଯେ ସୌଖ୍ୟ ଚାଷ ମଦନ ଭଗବାନ କିନ୍ତୁ ବ୍ୟକ୍ତି ଲୋଭା, ସେ ଯେଉଁ ସୁଖ ପ୍ରାପ୍ତ ହେଉଛନ୍ତି ସେ ସୁଖଟା କିଭଳି ଭାବରେ। ତେଣୁ ଭଗବାନ ଯେତେବେଳେ ଆସୁଛନ୍ତି, ଏଇଟା ମୁଁ ଟିକେ ଆଗୁଆ କହିଦେଲି, ଏଇଟା ପରେ ଭଗବାନ ଚିନ୍ତା କରିବେ ଚୈତନ୍ୟ ମହାପ୍ରଭୁଙ୍କ ହିସାବରେ ଯେତେବେଳେ ଆସିବେ ସେ ସମୟ କଥା ଏଇଟା। କିନ୍ତୁ ତା ପୂର୍ବରୁ ଯେତେବେଳେ ଭଗବାନ ଯେଉଁ ପ୍ରତି ଯୁଗରେ ଆସନ୍ତି, ତେଣୁ ଯେତେବେଳେ ଦ୍ୱାପର ଯୁଗରେ ଆସିବା ପାଇଁ ଚିନ୍ତା କଲେ ଭଗବାନ, ଦ୍ୱାପର ଯୁଗର ଅନ୍ତିମରେ ଭଗବାନ ଆସିଲେ। କାରଣ କୁହାଯାଇଛି ଯଦା ଯଦା ହି ଧର୍ମସ୍ୟ ଗ୍ରାମେ ଭବତି ଭାରତ ଅଭ୍ୟୁଥାନ ଧର୍ମସ୍ୟ ତଦାତ୍ମାନ ସୁଧାମ୍ୟହଂ ପରିତ୍ରାଣାୟ ସାଧୁନାଂ ବିନାଶାୟ ଚତୁଃସ୍ତୁତାଂ ଧର୍ମସ୍ୟ ସ୍ଥାପନାର୍ଥାୟ ଭଗବାନ ଯୁଗେ ଯୁଗେ। ପ୍ରତି ଯୁଗରେ ଆସନ୍ତି ଭଗବାନ, ଧର୍ମର ଗ୍ଲାନି ହେଉଛି, ଅଧର୍ମର ଅଭ୍ୟୁଥାନ ହେଉଛି, ଏବଂ ସେହି ସମୟରେ ପ୍ରତି ଯୁଗରେ ଭଗବାନ ଆସନ୍ତି। ସାଧୁମାନଙ୍କୁ ଭକ୍ତମାନଙ୍କୁ ଭଗବାନ ଆନନ୍ଦ ପ୍ରଦାନ କରନ୍ତି, ଏବଂ ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ ତାଙ୍କୁ ବିନାଶ କରନ୍ତି ଏବଂ ଧର୍ମ ସ୍ଥାପନ କରନ୍ତି। ତେଣୁ ଦ୍ୱାପର ଯୁଗର ଯେତେବେଳେ ଅନ୍ତିମ ସମୟରେ ଭଗବାନ ଚିନ୍ତା କରୁଛନ୍ତି ଆସିବା ପାଇଁ, ସେହି ସମୟରେ ଏକଥା କୁହାଯାଉଛି। ଆଚ୍ଛା, ରାଧାରାଣୀଙ୍କ ପ୍ରଥମ ଆବିର୍ଭାବ କେବେ ହେଲା? ଏବେ ତ ଆସିଲେ, ତା ପୂର୍ବରୁ କେବେ ଆସିଲେ ରାଧାରାଣୀ, କେବେ ପ୍ରଥମେ ସୃଷ୍ଟି ହେଲେ ସେଇଟା କୁହାଯାଇଛି ଯେ ବର୍ଣ୍ଣନା କରାଯାଇ ବ୍ରହ୍ମ ବୈବର୍ତ୍ତ ପୁରାଣରେ ବର୍ଣ୍ଣନା କରାଯାଇଛି। ଶ୍ରୀରାଧାର ଜନ୍ମ କଥା ଶୁନ ସାଧୁ ଜନ,
ଶ୍ରୀରାଧାର ଜନ୍ମ କଥା ଶୁନ ସାଧୁ ଜନ,
ତାପରେ କହିବି ଚିଦାନନ୍ଦମୟ ଧାମ ବୃନ୍ଦାବନ ମାଝେ ମାଧବୀତ ଲତେ ରତ୍ନ ଆସନ ବିରାଜେ ତଦୋପରି କୃଷ୍ଣ ଚନ୍ଦ୍ର ଆଦିଶକ୍ତି ବଳିତରେ ଜୟ ଯେ ଭଗବାନ ରାଧାରାଣୀଙ୍କର ଜନ୍ମ କଥା କୁହାଯାଉଛି, ଯେମାନେ ସାଧୁଜନ ସେମାନେ ଶୁଣିବେ, ଅସାଧୁଜନ କଥା ଶୁଣିପାରିବେ ନାହିଁ। ତେଣୁ ବ୍ରହ୍ମ ବିବର୍ତ୍ତ ପୁରାଣରେ ଏଇଟା ବର୍ଣ୍ଣନା କରାଯାଇଛି ଯେ ଭଗବାନଙ୍କ ଯେଉଁ ଧାମ ରହିଛି ଚିଦାନନ୍ଦମୟ ଧାମ ବୃନ୍ଦାବନ, ଚିତ୍ ଜଗତରେ ବୃନ୍ଦାବନ ଧାମ ରହିଛି, ସେ ବୃନ୍ଦାବନରେ ମାଧବୀ ତଲାତେ ମାଧବୀ ଲତାର ମୂଳରେ ରତ୍ନ ସିଂହାସନ ରହିଛି, ସେଇଠି ଭଗବାନ ବସିଛନ୍ତି। ଯଦପରି କୃଷ୍ଣଚନ୍ଦ୍ର ବସିବା ଏକରେ, ସେତେବେଳେ ସେ ଆଉ ଦୁଇ ହେଇନାହାନ୍ତି, ଏକ ଥିଲେ, ଭଗବାନ ହେଉଛନ୍ତି ଏକ। ସେ ହେଉ ସେଇ ନିଜକୁ ବିସ୍ତାର ଏକ ବହୁନାମ ଯେଉଁ ବିଧାଦି କାମା, ଭଗବାନ ହେଉଛନ୍ତି ଏକ। ତେଣୁ ସେ ପ୍ରଥମେ ଏକୁଟିଆ ଥିଲେ, ସେ ନିଜକୁ ବିସ୍ତାର କରିଛନ୍ତି। ତେଣୁ ସେ ବସିକରି ବିହାର କରିତେ ବାଞ୍ଛା ଜାଗେ ତୀର୍ଥସ୍ଥଳୀ, ଭଗବାନଙ୍କର ଇଚ୍ଛା ହେଲା ବିହାର କରିବା ପାଇଁ। ଭଗବାନ ହେଉଛନ୍ତି ଆନନ୍ଦମୟ, ଭଗବାନ କେବେ ଦୁଃଖରେ ନଥାନ୍ତି, ନିରାନନ୍ଦରେ ନଥାନ୍ତି। ଆମେ ସବୁବେଳେ ନିରାନନ୍ଦରେ ରହିଛେ, ସବୁବେଳେ ସୁଖ ଖୋଜି କରୁଛେ, କିନ୍ତୁ ଭଗବାନ ଚାହିଁଲେ ମଧ୍ୟ ସେ ଦୁଃଖ ପାଇପାରିବେ ନାହିଁ, କାରଣ ତାଙ୍କ ଶରୀର ହେଉଛି ସେଇଭଳି ଭାବରେ ଚିଦାନନ୍ଦମୟ ଶରୀର, ସତ୍ ଚିତ୍ ଏବଂ ଆନନ୍ଦମୟ ଶରୀର ଭଗବାନଙ୍କର। କିନ୍ତୁ ନିଜକୁ ବିସ୍ତାର କଲେ ସେ ଆନନ୍ଦ ଆହୁରି ବର୍ଦ୍ଧନ ହେବ, ସେଥିପାଇଁ ତାଙ୍କର ଇଚ୍ଛା ଜାଗ୍ରତ ହେଲା କେମିତି ବିହାର କରିବେ। ତେଣୁ ଇଚ୍ଛା ମାତ୍ର ବାମ ଅଂଶରେ ରାଧିକା ଜନ୍ମିଲ, ଇଚ୍ଛା କଲା ମାନେ ଭଗବାନ ସବୁକିଛି ପୂରଣ ହେଇଯିବ, ସ୍ୱାଭାବିକ ତାଙ୍କର ଯାହା ଚାହିଁବେ ତାହା ହୋଇପାରିବ, ଇଏ ଭଗବାନଙ୍କ ଶକ୍ତି ବୋଲି ବୁଝିବାକୁ ପଡ଼ିବ। ତେଣୁ ଇଚ୍ଛା ମାତ୍ର ବାମ ଅଂଶରେ ରାଧିକା ଆସିଲେ, ରାଧା ବାମ ଅଂଶରେ ରାଧିକା ଜନ୍ମ ହେଇଗଲେ, ଆସି ସୃଷ୍ଟି ହେଇଗଲେ ରାଧିକା ଭଗବାନ ଏକ ଏକ ତତ୍ତ୍ୱ। ସେ ପୁଣି ଦୁଇ ଦେହ ଧରିକିରି ବିଳାସ କରିଛନ୍ତି, କିନ୍ତୁ ପୁଣି ଏକ ଦେଇକି ଆସିଲେ ଚୈତନ୍ୟ ମହାପ୍ରଭୁ ଉପରେ, ଯେତେବେଳେ ଭଗବାନ ଇଚ୍ଛା କଲେ ସେତେବେଳେ ରାଧାରାଣୀଙ୍କର ଆବିର୍ଭାବ ହୋଇଗଲା। ଇଚ୍ଛା ମାତ୍ର ବାମ ଅଂଶରେ ରାଧିକା ଜନ୍ମିଲ, ଆଦିଶକ୍ତି ବଳିତାରେ ଜଗତେ ଭୁଷିଲ, ତେଣୁ ସେ ହେଉଛନ୍ତି ଆଦିଶକ୍ତି ରାଧାରାଣୀ, ଭଗବାନ ଶକ୍ତିମାନ, ତାଙ୍କର ଶକ୍ତି ହେଉଛନ୍ତି ରାଧାରାଣୀ। ତେଣୁ ଏ ଶକ୍ତି ଭଗବାନଙ୍କର ଖାଲି ଯେ ରାଧାରାଣୀ ତାଙ୍କର ଶକ୍ତି ଆଉ କେହି ନିଅନ୍ତି ତା ନୁହଁ, ଏ ରାଧାରାଣୀ ହେଉଛନ୍ତି ତାଙ୍କର ଯେଉଁ ରହିଛି ଅନେକ ପ୍ରକାର ଶକ୍ତି ରହିଛି, ଏ ଭୌତିକ ଜଗତ ମଧ୍ୟ ତାଙ୍କର ଶକ୍ତି, ଦୁର୍ଗା ଦେବୀ ମଧ୍ୟ ତାଙ୍କର ଶକ୍ତି, କିନ୍ତୁ ଇଏ ହେଉଛନ୍ତି ନିଜତର ଶକ୍ତି, ଇଏ ହେଉଛନ୍ତି ଲୋୟର ଏନର୍ଜି, ଭିନ୍ନ ପ୍ରକୃତିର ସଦା ଭଗବତୀ ଶକ୍ତ ମଧ୍ୟ କହିଛନ୍ତି ଭଗବାନ, ଏ ଭଗବାନଙ୍କର ନିମ୍ନତର ଶକ୍ତି। କିନ୍ତୁ ରାଧାରାଣୀ ହେଉଛନ୍ତି ଭଗବାନଙ୍କ ଉଚ୍ଚତର ଶକ୍ତି, ଆମେ ମଧ୍ୟ ଭଗବାନଙ୍କର ଉଚ୍ଚତର ଶକ୍ତି, ତେଣୁ ଆମର ପ୍ରକୃତ ସ୍ଥାନ ହେଉଛି ସେଇ ଉଚ୍ଚତର ଶକ୍ତିରେ ରହିବା ବା ଉଚ୍ଚତର ଧାମରେ ରହିବା, କିନ୍ତୁ ଆମେ ଭଗବାନଙ୍କୁ ଭୁଲି ଯାଇଥିବା ହେତୁ ଆମେ ଏ ନିଚ୍ଚତର ଶକ୍ତିରେ ରହିଛେ, ସେଥିପାଇଁ ଆମେ ଦୁଃଖ କଷ୍ଟ ଭୋଗ କରୁଛେ। ତେଣୁ ସେ ଶକ୍ତିରେ ରହିଲେ ଜଣେ ଆନନ୍ଦମୟ ଧାମ ଆନନ୍ଦରେ ରହିବ, କାରଣ ଭଗବାନଙ୍କ ଯେଉଁ ଅନ୍ତରଙ୍ଗା ଶକ୍ତି, ଏ ବହିରଙ୍ଗା ଶକ୍ତି ହେଉଛି ତିନୋଟି ଗୁଣ ବୋଲି କୁହାଯାଉଛି, ସତ୍ୱ ରଜ ତମ, ଏ ତିନୋଟି ଗୁଣରେ ବହିରଙ୍ଗା ଶକ୍ତି ସୃଷ୍ଟି ହେଇଛି। ସେଭଳି ଭାବରେ ଭଗବାନଙ୍କର ଯେଉଁ ଅନ୍ତରଙ୍ଗା ଶକ୍ତି ସେ ମଧ୍ୟ ତିନୋଟି ରହିଛି, ସେ କ'ଣ କ'ଣ ନା ହେଉଛି ସନ୍ଧିନୀ ସମ୍ବିତ ଲାଦିନୀ, ଏ ତିନୋଟି ଶକ୍ତି। ସତ୍ ଅଂଶ ସନ୍ଧିନୀ, ଭଗବାନ ସବୁବେଳେ ପାଇଁ ରହିଛନ୍ତି, ସତ୍ କହିଲେ ସବୁବେଳେ ପାଇଁ ରହିଛନ୍ତି, ସେ ହେଉଛି ତାଙ୍କର ସନ୍ଧିନୀ ଶକ୍ତି। ଭଗବାନ ହେଉଛନ୍ତି ଚିତ୍, ଚିତ୍ମୟ ସବୁ ଜ୍ଞାନ ତାଙ୍କର ରହିଛି, ଯିଏ ଯେତେ ଜ୍ଞାନୀ ବ୍ୟକ୍ତି ଅଛନ୍ତି ଯେଉଁ ଜ୍ଞାନ ପ୍ରାପ୍ତ ହେଉଛନ୍ତି ସେ ଭଗବାନ ସେ ଜ୍ଞାନ ପ୍ରଦାନ କରନ୍ତି, ଭଗବତ ଗୀତା ଅଧ୍ୟାୟ ଭଗବାନ କହିଛନ୍ତି କଥା ମଧ୍ୟ ସ୍ମୃତି ଜ୍ଞାନ ଅପହଞ୍ଚ, ଭଗବାନଙ୍କଠାରୁ ସବୁ ଜ୍ଞାନ ଆସୁଛି। ତେଣୁ ଏଇ ଯେଉଁ ଜ୍ଞାନ ଶକ୍ତି ଭଗବାନଙ୍କର ସେ ହେଉଛି ସମ୍ବିତ ଶକ୍ତି, ଏବଂ ଭଗବାନଙ୍କର ଆଉ ଗୋଟିଏ ଶକ୍ତି ରହୁଛି ଆନନ୍ଦ, ସଚ୍ଚିଦାନନ୍ଦ ଆନନ୍ଦ ଶକ୍ତି ହେଉଛି ଲାଦିନୀ, ଲାଦିନୀ ହେଉଛନ୍ତି ଲାଦିନୀ ଶକ୍ତି ବା ଆନନ୍ଦ ଶକ୍ତି ହେଉଛନ୍ତି ରାଧାରାଣୀ, ଭଗବାନ ଯେଉଁ ଆନନ୍ଦ ପ୍ରାପ୍ତ ହେଉଛି ରାଧାରାଣୀ ସେ ଆନନ୍ଦ ଦିଅନ୍ତି ପ୍ରଦାନ କରନ୍ତି, ରାଧାରାଣୀଙ୍କର ଆନନ୍ଦ, ଭକ୍ତମାନେ ଯେଉଁ ଆନନ୍ଦ ପ୍ରାପ୍ତ ହୁଅନ୍ତି ସେ ରାଧାରାଣୀଙ୍କର ଆନନ୍ଦ, ସେ ରାଧାରାଣୀଙ୍କ କୃପାରୁ ସେ ଆନନ୍ଦ ଆମେ ପ୍ରାପ୍ତ ହେଉଛୁ, ବୈରଙ୍ଗ ଆନନ୍ଦ ନୁହଁ ସେଠୁ, ଭକ୍ତମାନେ ଯେଉଁ ଆନନ୍ଦ ପ୍ରାପ୍ତ ହୁଅନ୍ତି ରମନ୍ତେ ଯୋଗୀ ନମାନନ୍ତେ ସତ୍ୟାନନ୍ଦ ଚିଦାତ୍ମନି ଇତି ରାମ ପଦେ ନାଶୁ ପରମ ବ୍ରହ୍ମ ଅଭିଧିଅନ୍ତି, ଯେଉଁମାନେ ଭଗବାନ ଭକ୍ତ ସେମାନେ ଯେଉଁ ଆନନ୍ଦ ପ୍ରାପ୍ତ ହୁଅନ୍ତି ସେ ଆନନ୍ଦ ହେଉଛି ଏ ରାଧାରାଣୀଙ୍କର କୃପା ପ୍ରାପ୍ତ ହେଉଛି, ରାଧାରାଣୀଙ୍କର ଆନନ୍ଦ ରାଧିନୀ ଶକ୍ତି ଭଗବାନଙ୍କର ଶକ୍ତି ହେଉଛନ୍ତି ରାଧିନୀ ଶକ୍ତି ରାଧାରାଣୀ। ତେଣୁ ରାଧାରାଣୀ ଯେଉଁ ସେ ପ୍ରଥମେ ଏକ ଥିଲେ ଶକ୍ତି ଶକ୍ତିମାନ ଏକ ଥିଲେ ବର୍ତ୍ତମାନ ଦୁଇ ଭାବେ ପରିଣତ ହେଲେ ରାଧାରାଣୀ ଜନ୍ମ ହେଲେ ଆବିର୍ଭାବ ହେଲେ ତେଣୁ ତାଙ୍କୁ ସମସ୍ତେ କହିଲେ ସେ ହେଉଛନ୍ତି ଆଦିଶକ୍ତି ରାଧାରାଣୀ ହେଉଛନ୍ତି ଆଦିଶକ୍ତି। ତେଣୁ ଭଗବାନଙ୍କର କେଉଁ ଗୋଟେ ରାଧାରାଣୀ ରହୁଛନ୍ତି ରାଧାରାଣୀ ବାମ ଅଙ୍ଗେ ଇଚ୍ଛା ମାତ୍ର ବାମ ସେ ରାଧିକା ଜନ୍ମିଲ ବାମ ଆମର ବାମରେ କ'ଣ ରହିଛି ହାର୍ଟ ରହିଛି ଆମର ହାର୍ଟ ରହିଛି ସେଇଭଳି ଭାବରେ ରାଧାରାଣୀ ତାଙ୍କର ହାର୍ଟ ହୃଦୟ ରାଧି ଭଗବାନଙ୍କର ଭିତରେ କିଛି ସବୁ ନାହିଁ ଆମର ଯେମିତି ରହିଛି ହୃଦୟ ଏସବୁ ରହିଛି ମାଂସ ହସ୍ତି ଏସବୁ ରହିଛି ଭଗବାନ ସେସବୁ ନାହିଁ ଭଗବାନ ହେଉଛନ୍ତି ସଚ୍ଚିଦାନନ୍ଦମୟ ଶରୀର ସବୁକିଛି ତା ବାହାରେ ଯାହା ଭିତରେ ସେ ବାହାରେ ଦେଖିଲେ ଯେନ୍ତା ଭଗବାନଙ୍କର ବାହାର ଭିତରେ କିଛି ତଫାତ ନାହିଁ ଭଗବାନଙ୍କର ସଚ୍ଚିଦାନନ୍ଦମୟ ଶରୀର ଭଗବାନଙ୍କର ଭଗବାନଙ୍କର ଯଦି ବୋଲି ଯେତେବେଳେ ଆମେ ଦେଖିବା ସମୟ କମ୍ ରହିଛି ମୁଁ ତ ଆୟୋଜନ ଆରମ୍ଭ ହେଇନି କହିଲି ତେଣୁ ଭୀଷ୍ମଦେବ ଯେତେବେଳେ ଭଗବାନଙ୍କର ଯୁଦ୍ଧ କରୁଥିଲେ ଭଗବାନ ସହିତ ଯୁଧି ତୁରଗରୁଜ ବିଧୁନ୍ଦ ବିଶ୍ୱ କଚୁଡ଼ିତ ଶ୍ରମ ବାଳି ଅନୁଭୂତ ଆସି ମମ ନିଶ୍ଚିତ ଶରୀର ବିବିଦ୍ୟମାନ ତାଙ୍କର ସବୁ ଯେତେବେଳେ ଭୀଷ୍ମଦେବ ଶରତ ମାରୁଥିଲେ ଭଗବାନଙ୍କର ଶରୀରରୁ ସବୁ କ୍ଷତ ହେଇକିରି ତାଙ୍କର ଯେଉଁ କବଚ ରହିଛି କବଚ ଭାଙ୍ଗି ଯାଉଥିଲା ଏବଂ ସେଥିରୁ ତାଙ୍କ ଶରୀରରୁ ରକ୍ତ ବାହାରୁଥିଲା ଯଦି ସେ ବର୍ଣ୍ଣନା କରେ ଭାଗବତ ପ୍ରଥମ ସନ୍ଦ ନବମ ଅଧ୍ୟାୟରେ ତେଣୁ ଲୋକମାନେ ଭାବିବେ ତାଙ୍କ ଶରୀରରୁ ରକ୍ତ ବାହାରୁଛି କିନ୍ତୁ ତାଙ୍କର ସେଇଟା ତାଙ୍କୁ ଦେଖିବା ପାଇଁ ଗୋଟେ ସୋ କରିଥିଲେ କିନ୍ତୁ ତାଙ୍କ ଶରୀରରେ କୌଣସି ରକ୍ତ ଏସବୁ ନାହିଁ ତାଙ୍କ ଶରୀର ହେଉଛି ସଚ୍ଚିଦାନନ୍ଦ ଶରୀର ତେଣୁ ଭଗବାନ ବାମପଟେ ରାଧାରାଣୀ ରହିଛନ୍ତି ରାଧାରାଣୀ ଭଗବାନ ବାମପଟେ ରହିଛନ୍ତି ତାଙ୍କ ହୃଦୟ ପ୍ରତି ପ୍ରେମ କରନ୍ତି ରାଧାରାଣୀ ରାଧାରାଣୀଙ୍କ ପାଇଁ ସେ ପାଗଳ ହେଇଛନ୍ତି ରାଧାରାଣୀଙ୍କ ପାଇଁ ପାଗଳ ହେଉଛନ୍ତି ବର୍ଣ୍ଣନା କରାଯାଇଛି ଆମେ କହିବା ସମୟ ତ କମ୍ ରହିଛି ତେଣୁ ଯାହା ହେଉ ତେଣୁ ଏହିଭଳି ଭାବରେ ଇଏ ହେଉଛି ରାଧାରାଣୀଙ୍କର ପ୍ରକୃତ ପ୍ରଥମ ଆବିର୍ଭାବ କଥା କହୁଛି କିନ୍ତୁ ଏ ଦ୍ୱାପର ଯୁଗରେ ଯେତେବେଳେ ଆସିଲେ ରାଧାରାଣୀ ଯେତେବେଳେ ଆସିଲେ ଯେଉଁ ବର୍ତ୍ତମାନ ରହିଛି ଜାବଟରେ ରାଧାରାଣୀଙ୍କର ଆବିର୍ଭାବ ସ୍ଥଳ ତେଣୁ ସେ ଯେଉଁ ବୃନ୍ଦାବନରେ ଯେଉଁ ଆବିର୍ଭାବ ହେଲେ ସେ ଭଗବାନ ଆସିବା ପୂର୍ବରୁ ସେତେବେଳେ ଚିନ୍ତା କରୁଛନ୍ତି ଯେ ମୁଁ ଆସିବି ଭୌତିକ ଜଗତକୁ ଆସିବି ତେଣୁ ସେତେବେଳେ ରାଧାରାଣୀ ଭଗବାନ ପ୍ରାର୍ଥନା କଲେ ତେଣୁ ସେ କହିଲେ ଯେ ଆପଣ ଯେଉଁ ଯିବେ ମୁଁ ମଧ୍ୟ ଆପଣଙ୍କ ସାଙ୍ଗରେ ଯିବି ଭଗବାନ ରାଧାରାଣୀ ଆସିବେ ଭଗବାନ ଯେ ଆସିବେ ରାଧାରାଣୀ ସେ ଆସିବେ ଭଗବାନ ଯାହା କରିବେ ରାଧାରାଣୀଙ୍କ ସହିତ ତେଣୁ ସେ କୃପା କରିଥିବାରୁ ସେ କହିଲେ ଯେ ମୁଁ ଯେଉଁ ଯିବି ମୁଁ ଆଉ ପ୍ରଥମେ ଯେତେବେଳେ ଚକି ଖୋଲିବି ସେତେବେଳେ ଆପଣଙ୍କୁ ଦେଖିବି ଏ କଥା କହିଥିଲେ ଭଗବାନ ସେଟାକୁ ଗ୍ରହଣ କରିଥିଲେ ତେଣୁ ଆଜିର ତିଥିରେ ରାଧାରାଣୀ ଆସିଛନ୍ତି ଏଭଳି ଆସିଛନ୍ତି ବୃଷଭାନୁ ନାମେ ରାଜା ଭକତ ପ୍ରଧାନ ଅଷ୍ଟନିଧି ତାର ଘରେ ସଦା ବିଦ୍ୟମାନ ତାର ପତ୍ନୀ କୀର୍ତ୍ତିଦା ନାମେ ମହାପ୍ରତିବ୍ରତା ତାର ଗର୍ଭେ ଜନମିଲା ରାଧା ଜଗନ୍ନାଥା ଭାଦ୍ର ଶୁକ୍ଳାଷ୍ଟମୀ ଦିନେ ମଧ୍ୟାହ୍ନ କାଳେ ଜାଣିଲେ ନଗରେ ଚୋରି ହରି ହରି ଖାତେ ଜନ୍ମ ହେଇଗଲେ ରାଧାରାଣୀ ବୃଷଭାନ ନାମେ ରାଜା ଭକତ ପ୍ରଧାନ ବୃଷଭାନଙ୍କର ଜୟ ବୃଷଭାନୁ ଜୟ କୀର୍ତ୍ତି ସୁନ୍ଦରୀ ଜୟ ବୃଷଭାନୁ ଜୟ କୀର୍ତ୍ତି ସୁନ୍ଦରୀ ଜୟ ପୂର୍ଣ୍ଣମତୀ ଜୟ ଦେବୀ ଦୁଷମାନୁ ପିତା ହେଉଛନ୍ତି ଦୁଷମାନୁ ମା ହେଉଛନ୍ତି କୀର୍ତ୍ତିଦା ସୁନ୍ଦରୀ ତାଙ୍କର ତାଙ୍କୁ ଆଶ୍ରୟ କରି ସେ ଆସିଥାନ୍ତି ଏଇଟା ବର୍ଣ୍ଣନା କରାଯାଇଛି ପଦ୍ମପୁରାଣରେ ଏବଂ ଆଉ କିଛି ସ୍ଥାନ ମଧ୍ୟ କୁହାଯାଇଛି ଯେ ସେ ଗୋଟେ ପଦ୍ମ ଉପରେ ଆସିଥିଲେ ରାଧାରାଣୀ ଆସିଥିଲେ ବୋଲି କୁହାଯାଉଛି ଯାହା ହଉ ସେ ତାଙ୍କର ଯେଉଁ ଆବିର୍ଭାବ ହେଲା ଆଜିର ତିଥିରେ ଭାଦ୍ର ଶୁକ୍ଳ ଅଷ୍ଟମୀ ଦିନେ ମଧ୍ୟାହ୍ନ କାଳରେ ଏଇ ମଧ୍ୟାହ୍ନ ସମୟରେ ସେଥିପାଇଁ ଆମେ ମଧ୍ୟାହ୍ନ ସମୟରେ ଗଲା ଅଭିଷେକ ହେବ ମଧ୍ୟାହ୍ନ କାଳରେ ଜନ୍ମିଲେ ନା ପ୍ରଦେଶ୍ୱରୀ ହରିର ଇଚ୍ଛା ସେ ଭଗବାନ ଚାହିଁଥିଲେ ତେଣୁ ସେ ଜନ୍ମ ନେଲେ ତେଣୁ ତାଙ୍କର ବହୁତ କଥା ରହିଛି ସବୁ ରହିଛି ଯେତେବେଳେ ଜନ୍ମ ହେଇଛନ୍ତି ନାରଦୁନି ପ୍ରାର୍ଥନା କରୁଛନ୍ତି ଗୋବିନ୍ଦ ମୋହିନୀ ତୁମି ଆନନ୍ଦ ସ୍ୱରୂପା ତୁମି ଭକ୍ତି ତୁମି ତପ ତୁମି ସ୍ୱରୂପା ତୁମର ଚରଣ ଧ୍ୟାନ କରେ ତୁମି ହରି ତୁମି ହରି ପ୍ରିୟା ଦେବୀ ମହାଭାବ ରୂପା ଗୋବିନ୍ଦ ମୋହିନୀ ତୁମି ଦେବୀ ମହାଭାବ ରୂପା ମହାଭାବ କଥା ରହିଛି ବହୁତ ଉନ୍ନତ ସ୍ତରର ଭକ୍ତି ମହାଭାବ ତେଣୁ ଗୋବିନ୍ଦକୁ ମୋହନ କରିଦିଅନ୍ତି ଭଗବାନ ଗୋବିନ୍ଦ ଦେବୀ ସମସ୍ତଙ୍କୁ ମୋହନ କରି ରଖନ୍ତି ତେଣୁ ତାଙ୍କ ନାମ ହେଉଛି ମଦନ ମୋହନ କିନ୍ତୁ ରାଧାରାଣୀ ତାଙ୍କୁ ମଧ୍ୟ ମୋହନ କରନ୍ତି ଗୋବିନ୍ଦ ମୋହିନୀ ମଦନ ମୋହନ ମୋହିନୀ ସେ ତୁମେ ଆନନ୍ଦ ସ୍ୱରୂପ ଭଗବାନଙ୍କର ଯେଉଁ ଆନନ୍ଦ ଶକ୍ତି ଲାହାଦିନୀ ଶକ୍ତି ସେ ହେଉଛନ୍ତି ଲାହାଦିନୀ ଶକ୍ତିର ମୂର୍ତ୍ତିମନ୍ତ ଅବତାର ସ୍ୱରୂପ ଏବଂ ସେ ହେଉଛନ୍ତି ଭକ୍ତି ତାଙ୍କୁ ଆମେ ପ୍ରାର୍ଥନା କରୁଛେ ତାଙ୍କ କୃପାରୁ ଆମେ ଭକ୍ତି ପ୍ରାପ୍ତ ହେବା ତେଣୁ ତାଙ୍କର ଚରଣକୁ ସମସ୍ତ ଦେବତାମାନେ ଧ୍ୟାନ କରନ୍ତି ସେଇ ରାଧାରାଣୀଙ୍କ ଅନୁସାରେ ମହାଲକ୍ଷ୍ମୀ ଆସୁଛନ୍ତି ଏବଂ ଗୋପୀ ମହିଷୀ ଆଦି ଯେଉଁ 16,108 ପ୍ରାଣୀ ବିବାହ କରିଥିଲେ ଏବଂ ଅନ୍ୟ ଯେଉଁ ମୁଁ କହିଲି 30 କୋଟି ଗୋପୀ କଥା କହିଲି ଏମାନେ ସମସ୍ତେ ସେ ରାଧାରାଣୀଙ୍କଠାରୁ ଆସୁଛନ୍ତି ସେ ହେଉଛନ୍ତି ତୁମି ଆଦ୍ୟା ଶକ୍ତି ହେଉ କୃଷ୍ଣର ମୋହିନୀ ତୁମି କୃଷ୍ଣ ପ୍ରାଣ ରୂପା ସବାର ଜନନୀ ସେ ହେଉଛନ୍ତି ସମସ୍ତଙ୍କ ଜନନୀ ରାଧାରାଣୀ ତେଣୁ ଆମେ ଗୋଟିଏ ସଙ୍ଗୀତ ଗାଆନ୍ତି ଆମେ କଥାକୁ ଇଏ କରିବା ସମସ୍ତ ସମୟ ହେଇଗଲାଣି ତେଣୁ ଭଗବାନ ଯେଉଁ ପ୍ରଥମେ କହିଥିଲେ ଭଗବାନ ପାଗଳ ହେଉଛନ୍ତି ରାଧାରାଣୀଙ୍କ ପାଇଁ ପାଗଳ ହେଉଛନ୍ତି କାରଣ ମୁଁ କହିଥିଲି ଭଗବାନ ପାଗଳ ହେଇ କରୁଛନ୍ତି ବହୁତ କ୍ରୀଡ଼ା ସବୁ ରହିଛି ତେଣୁ ଭଗବାନ ପାଗଳ ହେଇ କରୁଛନ୍ତି ରାଧେ ରାଧେ ଗୋ ଜୟ ରାଧେ 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 ଗୋ ଜୟ ରାଧେ 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 ରାଧେ